ಸಹೋತ್ಕೃಷ್ಣದೈತನಿತ್ಯಾನಂದ ಶ್ರೀಯದ್ವೈತ ಗದಾಧರ ಶ್ರೀವಾಸಾದಿ ಗೌರವ ಕವೃಂದಕಿ
ಜಯ
ಶ್ರೀ ಶ್ರೀ ರಾಧಾ ಕೃಷ್ಣ ಲೋಕಪಿನಾಥ ಶ್ಯಾಮಚಂದ್ರ ರಾಧಾ ಚಂದ್ರಗಿರಿ ಗವರ್ಧಾನಕಿ
ಜಯ
ಶ್ರೀ ವೃಂದಾವನ ಮಥುರಾನಕಿ
ಜಯ
ಶ್ರೀ ಮಹಾಪುರ ನವದಿ ವಿಧಾನಕಿ
ಜಯ
ಶ್ರೀ ಜಗನ್ನಾಥ ಪುರಿಧಾನಕಿ
ಜಯ
ಗಂಗಾದೇವಿ ಜಮನ ದೇವಿ ಜಯ ಭಕ್ತಿ ದೇವಿ ಜಯ ಶ್ರೀ ನದಿ ತುಳಸಿ ಮಹಾರಾಣಕಿ ಜಯ ಶ್ರೀ ಹರಿನಾಮ ಸಂಕೀರ್ತನಕಿ ಜಯ ಶ್ರೀ ಶ್ರೀ ಗೌರ್ಣತಾಯಿ ಜಯ ಶ್ರೀ ಶ್ರೀ ಕೃಷ್ಣ ಬಲರಾಮಕಿ ಜಯ ಶ್ರೀ ಶ್ರೀ ರಾಧಾಶ್ಯಾಮ ಸುಂದರ ಜಗದೇವಿ ಜಯ ಶ್ರೀ ಜಗನ್ನಾಥ ಬಲದೇವ ಸುಭದ್ರ ಮಹಾರಾಣಕಿ ಜಯ ಸಮವೇತ ಭಕ್ತ ವೃಂದಕಿ ನಿತಾಯ ಗೌರ್ಣಾನಂದೇ
ಕೃಷ್ಣ ಕೃಷ್ಣ ಹರೇ ಹರೇ
ଭଗବାନ କୃଷ୍ଣଙ୍କ ସମ୍ବନ୍ଧରେ ତାଙ୍କର ଜନ୍ମ ଏବଂ ତାଙ୍କର ବିଭିନ୍ନ ଲୀଳା ସମ୍ବନ୍ଧରେ ଶ୍ରବଣ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଯେଉଁ ଲୀଳା ଶ୍ରବଣ କରି ସେଇ ସାତ ଦିନ ସମୟ ବ୍ୟତୀତ କରିବେ ଏବଂ ସେଠାରେ ଭଗବାନ କୃଷ୍ଣଙ୍କୁ ସ୍ମରଣ କରି ଶରୀର ତ୍ୟାଗ କରି ଭଗବାନ କୃଷ୍ଣଙ୍କର ଧାମକୁ ପ୍ରାପ୍ତ ହେବେ। ତେଣୁ ଏଇ ଇଚ୍ଛାରେ ମହାରାଜ ପରୀକ୍ଷିତ ବର୍ତ୍ତମାନ ସୁଖଦେବ ଗୋସ୍ୱାମୀଙ୍କୁ କୃଷ୍ଣଙ୍କର ଜନ୍ମ ସମ୍ବନ୍ଧରେ ପ୍ରଶ୍ନ କରୁଛନ୍ତି ଯେ ଭଗବାନ ଶ୍ରୀକୃଷ୍ଣ ଯଦିଓ ବସୁଦେବ ଗୃହରେ ଜନ୍ମ ଗ୍ରହଣ କଲେ, ବସୁଦେବ ଗୃହ ଅର୍ଥାତ୍ କଂସର ବନ୍ଦୀଶାଳରେ ସେତେବେଳେ ବସୁଦେବ ଥିଲେ, ତେଣୁ କଂସର ବନ୍ଦୀଶାଳରେ ଭଗବାନ କୃଷ୍ଣ ଆବିର୍ଭୂତ ହେଲେ, କିନ୍ତୁ ସେ କାହିଁକି ନିଜର ପିତାମାତାଙ୍କ ନିକଟରେ ନ ରହି ନନ୍ଦ ଗୋକୁଳକୁ ଚାଲିଗଲେ, ନନ୍ଦ ମହାରାଜଙ୍କ ନିକଟରେ, ଏବଂ ବ୍ରଜରେ ସେ କେତେ ବର୍ଷ ଲୀଳା କରିଥିଲେ, ଏସବୁ ପ୍ରଶ୍ନ ପଚାରୁଛନ୍ତି ପରୀକ୍ଷିତ ମହାରାଜ ସୁସ୍ଥିତ ଦେବଦର୍ଶନଙ୍କୁ। ଏବଂ ବିଶେଷ ଭାବରେ ଭଗବାନ ଶ୍ରୀକୃଷ୍ଣ ନିଜର ମାତୃଳ କଂସକୁ କାହିଁକି ବଧ କରେ, କାରଣ ଏପରି କେମିତି ଶୁଣାଯାଏ ନାହିଁ ଯେ ଭଣଜା ମାମୁଙ୍କୁ ବଧ କରୁଛି। ଅବଶ୍ୟ କଳିଯୁଗରେ ସବୁ ସମ୍ଭବ ହେଉଛି, କିନ୍ତୁ ସେତେବେଳେ ଏକଥା ଶୁଣାଯାଏ ନଥିଲ। ତେଣୁ ପରୀକ୍ଷିତ ମହାରାଜ ଏ ପ୍ରଶ୍ନ କରିଛନ୍ତି ଏବଂ ଶେଷରେ ଭଗବାନ ଶ୍ରୀକୃଷ୍ଣ ବ୍ରଜ ତ୍ୟାଗ କରି ମଥୁରା ଏବଂ ଦ୍ୱାରକାରେ କେତେ ବର୍ଷ ପର୍ଯ୍ୟନ୍ତ ଲୀଳାମାନ କରିଥିଲେ ସେ ସମ୍ବନ୍ଧରେ ମଧ୍ୟ ପରୀକ୍ଷିତ ମହାରାଜ ସୁଖଦେବ ଗୋସ୍ୱାମୀଙ୍କୁ ପ୍ରଶ୍ନ କରୁଛନ୍ତି। ଏବଂ ଏସବୁ ପ୍ରଶ୍ନ ମଧ୍ୟରେ ପରୀକ୍ଷିତ ମହାରାଜ ସୁଖଦେବ ଗୋସ୍ୱାମୀଙ୍କୁ କହୁଛନ୍ତି ଯେ ହେ ମନୀଷ, ମୁଁ ଯେଉଁ ସବୁ ପ୍ରଶ୍ନ ଆପଣଙ୍କୁ ଜିଜ୍ଞାସା କରିଛି ଏବଂ ଯାହା ଜିଜ୍ଞାସା କରିନାହିଁ, ଭୁଲି ଯାଇଛି ଜିଜ୍ଞାସା କରିବା ପାଇଁ, ଆପଣ ସେ ସବୁ ପ୍ରଶ୍ନର ଉତ୍ତର ବିସ୍ତାର ପୂର୍ବକ ମୋ ନିକଟରେ ବର୍ଣ୍ଣନା କରନ୍ତି। ତେଣୁ ଯେତେବେଳେ ପରୀକ୍ଷିତ ମହାରାଜ ଯେପରି ଭଗବାନ କୃଷ୍ଣଙ୍କର ଲୀଳା ଶ୍ରବଣ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି, ତେଣୁ ସୁଖଦେବ ଗୋସ୍ୱାମୀ ମହାରାଜ ପରୀକ୍ଷିତଙ୍କୁ କହୁଛନ୍ତି, ରାଜନ ତୁମେ କ୍ଷୁଧା କୃଷ୍ଣରେ ପୀଡ଼ିତ ହୋଇଥିବ, ତୁମେ କ୍ଳାନ୍ତି ଅନୁଭବ କରୁଥିବ, ଟିକେ ବିଶ୍ରାମ କର, ତାପରେ ଭଗବାନ କୃଷ୍ଣଙ୍କର କଥା ଶ୍ରବଣ କରିବ। ଯେପରି ଆଜିକାଲି ଆମେ ଦେଖୁ ଯେ ସାଧାରଣତଃ ଲୋକମାନେ ଅଧିକ ସମୟ କୃଷ୍ଣଙ୍କ କଥା ଶ୍ରବଣରେ ଦେଇପାରନ୍ତି ନାହିଁ, କିନ୍ତୁ ପରୀକ୍ଷିତ ମହାରାଜ ଅନ୍ନ ଜଳ ତ୍ୟାଗ କରି ବର୍ତ୍ତମାନ ବସୁଛନ୍ତି ଗଙ୍ଗା ନଦୀ ତଟରେ ଏବଂ ସାତ ଦିନ ଧରି ସେ କେବଳ କୃଷ୍ଣଙ୍କ କଥା ଶ୍ରବଣ କରିବା ପାଇଁ ମନସ୍ଥ କରିଛନ୍ତି। ତେଣୁ ଯେତେବେଳେ ସୁଖଦେବ ଗୋସ୍ୱାମୀ ତାଙ୍କୁ କହୁଛନ୍ତି ଯେ ରାଜନ ତୁମେ ଏପର୍ଯ୍ୟନ୍ତ ଯାହା କିଛି ବି କୃଷ୍ଣଙ୍କ କଥା ଶ୍ରବଣ କରିଛ, ତେବେ ତୁମେ ବହୁତ ଥକି ଯାଇଥିବ, କ୍ଳାନ୍ତି ଅନୁଭବ କରୁଥିବ, ଟିକେ ବିଶ୍ରାମ କର, ତାପରେ ଆମେ ଏହି ପ୍ରଶ୍ନର ଉତ୍ତର ଦେବା। କିନ୍ତୁ ପରୀକ୍ଷିତ ମହାରାଜ କହୁଛନ୍ତି ଯେ ମନୀଷ ନୈତାଦି ଦୁଃଖ କ୍ଷୁନ୍ମା ତ୍ୟକ୍ତ ଗଙ୍ଗାପିବା ଘଟେ, ହେ ମନୀଷ ବର୍ତ୍ତମାନ ଆଉ କ୍ଷୁଧା କୃଷ୍ଣ ମୋତେ ବାଧିତ କରିପାର ନା, କାରଣ ସମୟ ଥିଲା ମୁଁ ଯେତେବେଳେ ମୃଗାଳୟ ଯାଇଥିଲି ବନପ୍ରଦେଶରେ କ୍ଷୁଧା କୃଷ୍ଣ ଦ୍ୱାରା ମୁଁ ପୀଡ଼ିତ ହୋଇଛି, ଏବଂ କ୍ଷୁଧା କୃଷ୍ଣ ଦ୍ୱାରା ପୀଡ଼ିତ ହୋଇ ସେଠାରେ ମୁଁ ସ୍ଥାନିକ ମୁନିଙ୍କର ଆଶ୍ରମକୁ ଯାଇ ଯେତେବେଳେ ସେଠାରେ ଏପରିକି କିଛି ଜଳ ମଧ୍ୟ ପ୍ରାପ୍ତ ହୋଇନଥିଲି ମୁଁ କ୍ରୋଧିତ ହୋଇଯାଇଛି, ମୁଁ କ୍ଷୁଧା କୃଷ୍ଣଙ୍କୁ ସହ୍ୟ କରିପାରିନଥିଲି, ସେଥିପାଇଁ ମୋ ମନରେ କ୍ରୋଧ ଆସିଥିଲା ଏବଂ ମୁନିଙ୍କ ଉପରେ କ୍ରୋଧିତ ହୋଇ ମୁଁ ତାଙ୍କର ଗଳାରେ ମୃତ ସର୍ପ ବେଷ୍ଟନ କରିଥିଲି, ଏବଂ ଆଜି ହେଉଛି ତାର ପରିଣାମ ଯେ ଏହି କାର୍ଯ୍ୟ ହେତୁ ମୁଁ ଅଭିଶପ୍ତ ହେଲି, ସାତ ଦିନ ମଧ୍ୟରେ ସର୍ପ ବଂଶନରେ ମୋର ମୃତ୍ୟୁ ହେବାକୁ ଯାଉଛି। ତେଣୁ ସେତେବେଳେ ଯଦିଓ ମୁଁ କ୍ଷୁଧା କୃଷ୍ଣଙ୍କୁ ସାଧା କରିପାରି ନଥିଲି, କିନ୍ତୁ ଏବେ ମୃତ୍ୟୁର ଦ୍ୱାରଦେଶରେ ଉପସ୍ଥିତ ହେଇ ବର୍ତ୍ତମାନ ସେହି କ୍ଷୁଧା କୃଷ୍ଣକୁ ମୁଁ ସହାୟ କରିବାକୁ ଶିଖି ନେଇଛି। ଏବଂ ବିଶେଷ ଭାବରେ ଏ କ୍ଷୁଧା କୃଷ୍ଣ ମୋତେ ପୀଡ଼ିତ କରୁନାହିଁ କୃଷ୍ଣ କଥା ଶ୍ରବଣ କରିବା, କାରଣ ପିବନ୍ତଂ ତଦ୍ ମୁଖାମ୍ ଭୋଜସ୍ୟ ତହରି କଥା ଅମୃତ। ମୁଁ ଏଇ ସାଧାରଣ ଅନ୍ନ ଜଳ ଗ୍ରହଣ କରିବା ପରିବର୍ତ୍ତେ ବର୍ତ୍ତମାନ ମୁଁ ଆପଣଙ୍କ ମୁଖ ପଦ୍ମରୁ ନିଃସୃତ ହରି କଥାମୃତ ପାନ କରୁଛି। ଏହି ହରି କଥା ଭଗବାନ କୃଷ୍ଣଙ୍କର କଥା ଅମୃତ ସଦୃଶ, ତାହା ବ୍ୟକ୍ତିକୁ ମୃତ୍ୟୁ କବଳରୁ ରକ୍ଷା କରିବା ପାଇଁ ସମର୍ଥ। ତେଣୁ ମୁଁ ଯେତେବେଳେ ଏ ଅମୃତକୁ ପାନ କରୁଛି ଆପଣଙ୍କ ମୁଖ ପଦ୍ମରୁ ନିଃସୃତ, ତେଣୁ ସେହି ଅମୃତ ଦ୍ୱାରା ମୋର ଏହି କ୍ଷୁଧା କୃଷ୍ଣର ବାଧା ମୁଁ ଆଉ ଅନୁଭବ କରିପାରୁନାହିଁ। ତେଣୁ ମହାରାଜ ପରୀକ୍ଷିତଙ୍କର ଏପରି ଉତ୍ତର ଶ୍ରବଣ କରି ସ୍ୱଚ୍ଛତା ଗୋସ୍ୱାମୀ ଅତ୍ୟନ୍ତ ଆନନ୍ଦ ଅନୁଭବ କରିଛନ୍ତି ଯେ କୃଷ୍ଣ କଥା ପ୍ରତି ପରୀକ୍ଷିତ ମହାରାଜଙ୍କର ଏପରି ଆଗ୍ରହ, ତାହା ହିଁ ତାଙ୍କୁ ଉପଯୁକ୍ତ ଶ୍ରୋତା ଭାବରେ ପରିଗଣିତ କରିଥିଲା। ଯେ କୃଷ୍ଣ କଥା ଶ୍ରବଣ କରିବା ପାଇଁ ଆଗ୍ରହ ପ୍ରକାଶ କରିଥାଏ, ସବୁକିଛି ଭୌତିକ ବାଧା ବିଘ୍ନକୁ ତ୍ୟାଗ କରି କୃଷ୍ଣ କଥା ଭକ୍ତମାନଙ୍କ ମହାଭାଗବତ ଭକ୍ତମାନଙ୍କ ମୁଖରୁ ଶ୍ରବଣ କରିବା ପାଇଁ ଆଗ୍ରହ ପ୍ରକାଶ କରିଥାଏ, ସେ ହେଉଛି ପ୍ରକୃତରେ ଧନ୍ୟ, ତାର ଜୀବନ ପ୍ରକୃତରେ ଧନ୍ୟ ହୋଇଥାଏ। କାରଣ ଆଜିକାଲି ଆମେ ଦେଖିବା କୃଷ୍ଣ କଥା ଶ୍ରବଣ କରିବା ପାଇଁ ଅନେକ ସମୟରେ ଆଗ୍ରହ ଥିଲେ ମଧ୍ୟ ବିଭିନ୍ନ ପ୍ରକାର ବାଧା ବିଘ୍ନ ଦ୍ୱାରା ଆମେ ସେଇ ଆଗ୍ରହକୁ ସାର୍ଥକ କରିପାରୁନା। ଯେତେବେଳେ ଲୋକମାନେ କୁହାଯାଏ ଯେ କୃଷ୍ଣ କଥା ଶ୍ରବଣ କରିବା ପାଇଁ ଆସ, ସେତେବେଳେ ଆମର ଏ ଅସୁବିଧା ସେ ଅସୁବିଧା ବିଭିନ୍ନ ପ୍ରକାର ଅସୁବିଧା ଆମେ ଦର୍ଶାଇଥାଉ, ବିଭିନ୍ନ ପ୍ରକାର ବାଧାର ଉଲ୍ଲେଖ ଆମେ କରିଥାଉ, କିନ୍ତୁ ପରୀକ୍ଷିତ ମହାରାଜ ସମସ୍ତ ବାଧାକୁ ଅତିକ୍ରମ କରିଛନ୍ତି। ଏପରିକି କ୍ଷୁଧା କୃଷ୍ଣର ବାଧା ଯାହାକୁ ସହ୍ୟ କରିବା ଅତ୍ୟନ୍ତ କଠିନ, ତେଣୁ ପରୀକ୍ଷିତ ମହାରାଜ ସେ ବାଧାକୁ ମଧ୍ୟ ଅତିକ୍ରମ କରି କୃଷ୍ଣ କଥା ଶ୍ରବଣ କରିବା ପାଇଁ ଯେତେବେଳେ ଆଗ୍ରହ ପ୍ରକାଶ କରିଛନ୍ତି ଏବଂ କୃଷ୍ଣଙ୍କ ସମ୍ବନ୍ଧରେ ଶ୍ରୀ ସୁଖଦେବ ଗୋସ୍ୱାମୀଙ୍କୁ ପ୍ରଶ୍ନ କରିଛନ୍ତି, ଶ୍ରୀ ସୁଖଦେବ ଗୋସ୍ୱାମୀ ଅତ୍ୟନ୍ତ ପ୍ରସନ୍ନ ହୋଇଛନ୍ତି, ତାଙ୍କର ଏପରି ଆଗ୍ରହ ହୋଇଛି। ଏବଂ ନିଶନ୍ନ ଭୃଗୁନନ୍ଦନ ସାଧୁ ବାଦନ ବୟା ସକୀତ ଭଗବାନ ବିଷ୍ଣୁରାତନ, ତେଣୁ ବିଷ୍ଣୁରାତ ଅର୍ଥାତ୍ ପରୀକ୍ଷିତ ମହାରାଜଙ୍କର ଏପରି ପ୍ରଶ୍ନ ସାଧୁବାଦ ଶ୍ରବଣ କରି ଏବଂ ନିଶନ୍ନ ଭୃଗୁନନ୍ଦନ ସାଧୁବାଦନ ସୁତଲୋସ୍ୱାମୀ ସୌନକ ମୁନିକୁ କହୁଛନ୍ତି ହେ ଭୃଗୁନନ୍ଦନ, ଏହିପରି ପରୀକ୍ଷିତ ମହାରାଜ ସାଧୁବାଦ ଅର୍ଥାତ୍ ଏପରି କୃଷ୍ଣ ସମ୍ବନ୍ଧୀୟ ପ୍ରଶ୍ନ କରିଥିବା ହେତୁ ସେ ଅତ୍ୟନ୍ତ ପ୍ରସନ୍ନ ହେଲେ ଏବଂ ପରୀକ୍ଷିତ ମହାରାଜଙ୍କୁ ସ୍ୱାଗତ କଲେ ଏପରି ପ୍ରଶ୍ନ କରିଥିବା ହେତୁ। ପ୍ରତ୍ୟକ୍ଷ କୃଷ୍ଣ ଚରିତ କଳି କଳମ୍ବତା ଦିନ, ତେଣୁ ସ୍ୱଚ୍ଛକଲ୍ପ ଗୋସ୍ୱାମୀ ବୟାସତି ସ୍ୱଚ୍ଛକଲ୍ପ ଗୋସ୍ୱାମୀ ମହାରାଜ ପରୀକ୍ଷିତଙ୍କର ଏପରି କୃଷ୍ଣ ସମ୍ବନ୍ଧୀୟ ପ୍ରଶ୍ନକୁ ସ୍ୱାଗତ କଲେ, ଏହା ହିଁ ହେଉଛି ପ୍ରକୃତ ସାଧୁବାଦ। ସାଧୁ ଅର୍ଥାତ୍ ଯେଉଁମାନେ ଭଗବାନ କୃଷ୍ଣଙ୍କର ଭକ୍ତ, ସେମାନେ ଏହିପରି କୃଷ୍ଣଙ୍କ ସମ୍ବନ୍ଧରେ ଜାଣିବା ପାଇଁ ଜିଜ୍ଞାସା କରିଥାନ୍ତି, ପ୍ରଶ୍ନ କରିଥାନ୍ତି, ଅନ୍ୟ କୌଣସି ପ୍ରଶ୍ନ ସେମାନେ କରିନଥାନ୍ତି। ତେଣୁ ଏପରି ପ୍ରଶ୍ନ ଶ୍ରବଣ କରି ଶ୍ରୀକଲ ଗୋସ୍ୱାମୀ ମହାରାଜ ପରୀକ୍ଷିତଙ୍କୁ ସ୍ୱାଗତ କଲେ, କାରଣ ସେ କୃଷ୍ଣ ସମ୍ବନ୍ଧୀୟ ପ୍ରଶ୍ନ କରିଛନ୍ତି ଏବଂ ଏ କୃଷ୍ଣ ସମ୍ବନ୍ଧୀୟ ପ୍ରଶ୍ନ କଳି କଳ୍ପତା ଦିନ, ଯେ ଭଗବାନ କୃଷ୍ଣଙ୍କ ସମ୍ବନ୍ଧରେ ଯେଉଁ ପ୍ରଶ୍ନ ଏବଂ ତାର ଉତ୍ତର, ତାହା ପ୍ରକୃତ ପକ୍ଷେ ଏଇ କଳିଯୁଗର କଳଙ୍କକୁ ଦୂରୀଭୂତ କରିବା ପାଇଁ ସକ୍ଷମ। କଳିଯୁଗର ଅନେକ ଦୋଷ ରହିଛି, କଳ ଓ ଦୋଷ ନିଧି ରାଜନ ସିଏ ଏକ ମହତ ଗୁଣ। ଏ କଳିଯୁଗରେ ଯଦ୍ୟପି ଅନେକ ଦୋଷ ରହିଛି, କଣ ଦୋଷ ରହିଛି କଳିଯୁଗରେ? ପ୍ରାୟ ଅପ୍ରାୟତ ସଦ୍ୟ କଳାରଶ୍ମିନ ଯୁଗେ ଜନା, କି କଳିଯୁଗରେ ଲୋକମାନେ ଅପ୍ରାୟିତ ହେବେ, ସେମାନଙ୍କର ଆୟୁ କମିଯିବ। ମନ୍ଦ ସୁମନ୍ଦ ନଥୟ ମନ୍ଦ ଭାଗ୍ୟା ହି ଉପଦ୍ରତା, କଳିଯୁଗର ଲୋକମାନଙ୍କର ଭାଗ୍ୟ ମନ୍ଦ ହେବ, ସେମାନଙ୍କର ବୁଦ୍ଧି ମଧ୍ୟ ମନ୍ଦ ବୁଦ୍ଧି ହେବ। ଏପରି ସେମାନେ ବିଭିନ୍ନ ଭାବରେ ପୀଡ଼ିତ ହେବେ କଳିଯୁଗରେ। ତେଣୁ ଏକଥା ଭବିଷ୍ୟବାଣୀ କରି କୁହାଯାଇଛି ଶ୍ରୀମଦ ଭାଗବତରେ, ଯେ କଳିଯୁଗର ଲୋକମାନେ କିପରି କଷ୍ଟ ଭୋଗ କରିବେ। ତେଣୁ କଳି କଳମତା ଗୁଣ, ଏଇ କୃଷ୍ଣ କଥା ହିଁ କଳିର ଦୋଷକୁ ଦୂରୀଭୂତ କରିବ। ତେଣୁ କୁହାଯାଇଛି ଯେ ଏହିପରି ଭାବରେ ଯେଉଁ କଳ ଦୋଷ ନିଧି ରାଜନ ହେତି ଏକ ମହତ ଗୁଣ, କଳିଯୁଗରେ ଏପରି ଅନେକ ଦୋଷ ଥିଲେ ମଧ୍ୟ ଗୋଟିଏ କଳିଯୁଗର ମହାନ ଗୁଣ ମଧ୍ୟ ରହିଛି। ଏବଂ ସେ କଳିଯୁଗର ମହାନ ଗୁଣଟି କଣ ନା, କୀର୍ତ୍ତନାଦେବ କୃଷ୍ଣ ମୁକ୍ତ ସଙ୍ଗ ପରମ ବ୍ରଜେ। ଏ କଳିଯୁଗରେ ଯଦ୍ୟପି ଅନେକ ଦୋଷ ରହିଛି, କିନ୍ତୁ ଏ ଗୋଟିଏ ଗୁଣ ରହିଛି ଯେ କଳିଯୁଗରେ କୃଷ୍ଣ କୀର୍ତ୍ତନ ଦ୍ୱାରା ଭଗବାନ କୃଷ୍ଣଙ୍କର ଗୁଣ କୀର୍ତ୍ତନ ଏବଂ ନାମ କୀର୍ତ୍ତନ, ତାହାଦ୍ୱାରା ବ୍ୟକ୍ତି ସେହି ପରମ ପଦକୁ ଲାଭ କରିବା ପାଇଁ ସମର୍ଥ ହେବ। ଏହା ହେଉଛି କଳିଯୁଗ ପାଇଁ ସରଳ ଉପାୟ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ଏ ହେଉଛି କଳିଯୁଗ ପାଇଁ ମହାମନ୍ତ୍ର। କଳି ସଂକରଣ ଉପନିଷଦରେ ଏ ମନ୍ତ୍ରର ଉଲ୍ଲେଖ ରହିଛି, ଏବଂ ବିଭିନ୍ନ ବେଦ ଏବଂ ଅନ୍ୟାନ୍ୟ ଶାସ୍ତ୍ରମାନଙ୍କରେ ମଧ୍ୟ ଉଲ୍ଲେଖ ରହିଛି ଏହି ମନ୍ତ୍ର। ତେଣୁ କଳିଯୁଗର ଲୋକମାନେ କେବଳ ଏହି ମନ୍ତ୍ର କୀର୍ତ୍ତନ କରି ଏବଂ ଭଗବାନ କୃଷ୍ଣଙ୍କର ଲୀଳା କଥା ଶ୍ରବଣ ଏବଂ କୀର୍ତ୍ତନ କରି ସେମାନେ ଜୀବନର ପରମ ସିଦ୍ଧି ପରମ ଗତି ଭଗବାନ କୃଷ୍ଣଙ୍କର ଧ୍ୟାନକୁ ପ୍ରାପ୍ତ ହୋଇପାରିବେ। କୀର୍ତ୍ତନାଦେବ କୃଷ୍ଣ ମୁକ୍ତ ସଙ୍ଗ ପରମ ବ୍ରଜେ, ସେମାନେ ଏହିପରି ଭାବରେ ମୁକ୍ତ ହୋଇଯିବେ ଭୌତିକ ସଂସାରର କଷ୍ଟ। ତେଣୁ କଳିଯୁଗର ଲୋକମାନଙ୍କ ପାଇଁ ସହଜ ସାଧନ ଦିଆଯାଇଛି। ସତ୍ୟଯୁଗ ପରି କଳିଯୁଗର ଲୋକମାନେ ହଜାର ହଜାର ବର୍ଷ ଧରି ଧ୍ୟାନ ତପସ୍ୟା କରିପାରିବେ ନାହିଁ, ବା ଯଜ୍ଞ ଅନୁଷ୍ଠାନ କରିପାରିବେ ନାହିଁ, ମନ୍ଦିରରେ ଭଗବାନଙ୍କର ଶ୍ରୀମୂର୍ତ୍ତି ବା ବିଗ୍ରହଙ୍କର ପୂଜା ଠିକ୍ ଭାବରେ କରିପାରିବେ ନାହିଁ। କାରଣ କଳିଯୁଗରେ ସବୁ କୌଣସି ଶୁଦ୍ଧ ଦ୍ରବ୍ୟ ଉପଲବ୍ଧ ହେବ ନାହିଁ ଭଗବାନଙ୍କୁ ଅର୍ପଣ କରିବା ପାଇଁ, ସବୁକିଛି ଭେଜା। ଏପରିକି ଆଜିକାଲି ବଜାରରେ ଘିଅ ମିଳୁଛି, କିନ୍ତୁ ଘିଅ ମଧ୍ୟ ଭେଜା। ଏପରି କିଛି ମାସ ପୂର୍ବେ ଉତ୍ତରପ୍ରଦେଶରେ କେତେଗୁଡ଼ିଏ ସବୁ ଫ୍ୟାକ୍ଟ୍ରି ଯେଉଁଥିରେ ସବୁ ଘିଅ ତିଆରି ହେଉଛି ସବୁ ଧରା ପଡ଼ିଥିଲେ, ଯେଉଁଗୁଡ଼ିକ ସବୁ ଗୋରୁ ଗାଈମାନଙ୍କର ହାଡ଼ର ମଜାରୁ ସେମାନେ ଘିଅ ତିଆରି କରୁଛନ୍ତି। ତେଣୁ ଆପଣ ଭାବିବେ ଯେ ବଜାରକୁ ଯାଇ ଘିଅ କିଣିବା ଶୁଦ୍ଧ ଦ୍ରବ୍ୟ, କିନ୍ତୁ ସେ ମଧ୍ୟ ଶୁଦ୍ଧ ନୁହେଁ। ଆପଣମାନେ ବ୍ରସ୍ ପେଷ୍ଟ କିଣୁଛନ୍ତି, ସାବୁନ ଲଗାଉଛନ୍ତି, ସବୁଥିରେ ଚର୍ବି ମିଶା ହେଇଛି। ଆମେ ସବୁ ଏ ସମ୍ବନ୍ଧରେ ଅନଭିଜ୍ଞ। ତେଣୁ ଏପରି କୌଣସି ଦ୍ରବ୍ୟ ଆମେ ବଜାରରେ ଚାଉଳ କିଣୁଛେ, ପନିପରିବା କିଣୁଛେ, ସେଥିରେ ମଧ୍ୟ ସବୁ ବିଷ ଦିଆଯାଇଛି, ସବୁ ପିଡ଼ିଆ ରାସାୟନିକ ଦ୍ରବ୍ୟ। ତେଣୁ ଆମେ ସବୁ ବିଷ ଖାଉଛେ ପ୍ରକୃତ ବର୍ଷ ସ୍ଲୋ ପାଇଲେ। ତେଣୁ ସେଇଥିପାଇଁ ଆମର ବିଭିନ୍ନ ପ୍ରକାର ରୋଗଗ୍ରସ୍ତ ହେଉଛେ ଆମେ, ଏବଂ ଆୟୁ ଆମର କମିଯାଉଛି, ଶାରୀରିକ ଶକ୍ତି ମଧ୍ୟ କମିଯାଉଛି। ଇଏ ହେଉଛି କଳିଯୁଗର କଷ୍ଟ ଦୁଃଖ। ତେଣୁ ଆମେ ଯେତେ ଭାବିଲେ ମଧ୍ୟ ଆମେ ବୈଜ୍ଞାନିକ ଅଗ୍ରଗତି କରୁଛେ, କିନ୍ତୁ ତାର ଯେଉଁ ଦୁଷ୍ପରିଣାମ ଆମ ସମସ୍ତଙ୍କୁ ଭୋଗ କରିବାକୁ ହେବ। ବର୍ତ୍ତମାନ ବୈଜ୍ଞାନିକ ଅଗ୍ରଗତି ବଳରେ ଏତେ ସବୁ ଗାଡ଼ି ମଟର ବାହାରୁ ଆଣି ଯେ ବର୍ତ୍ତମାନ ବଡ ବଡ ସହର ମାନଙ୍କରେ ଏତେ ଗାଡି ମଟର ଚାଲୁଛି, ତାର ଧୂଆଁରେ ଆକାଶ ଧୂଆଁରେ ଆସୁନି ନାହିଁ। ଲୋକମାନେ ଯେଉଁ ବାୟୁ ନେଉଛନ୍ତି ସବୁ ଦୂଷିତ ବାୟୁ ନେଇ ତାଙ୍କର ଶରୀର ରୋଗଗ୍ରସ୍ତ ହେଉଛି। ତେଣୁ ବଡ ବଡ ସହର ଆରମ୍ଭ କରି ଛୋଟ ଛୋଟ ସହର ମାନଙ୍କରେ ମଧ୍ୟ ଏଇ ଅବସ୍ଥା। ତେଣୁ ଆମେ ଟିକିଏ ସୁବିଧା ପାଉଛେ, କିନ୍ତୁ ତାର ପରିଣାମରେ ପରିଣତି ଅତ୍ୟନ୍ତ ଭୟାବହ। ଏ ହେଉଛି କଳିଯୁଗର ଲକ୍ଷଣ। ତେଣୁ ମହାପରୀକ୍ଷିତ ଯେଉଁ ପ୍ରଶ୍ନ କରିଛନ୍ତି, କୃଷ୍ଣ ସମ୍ବନ୍ଧୀୟ ପ୍ରଶ୍ନ, ତାହା କଳିଯୁଗର ଦୋଷକୁ ଦୂର କରିବା ପାଇଁ ସମର୍ଥ। କଳି କଳଙ୍ଗ ସାଧନ ବ୍ୟକ୍ତି ଏ କଳିଯୁଗରେ କୃଷ୍ଣ ଚରିତ ଶ୍ରବଣ କରି, କୃଷ୍ଣ ନାମ କୀର୍ତ୍ତନ କରି ଏହି ସଂସାରର ସବୁଦିନ ପାଇଁ ମୁକ୍ତ ହୋଇପାରିବ, ଭଗବାନ କୃଷ୍ଣଙ୍କର ଧାମକୁ ପ୍ରାପ୍ତ ହୋଇପାରିବ। ଯେଉଁ ଧାମକୁ ପ୍ରାପ୍ତ ହେବେ, ପୁନର୍ବାର ଏହି ସଂସାରରେ ତାର ପୁନର୍ଜନ୍ମ ହେବ ନା। ତେଣୁ ପ୍ରତ୍ୟେକ କୃଷ୍ଣ ଚରିତ କଳି କଳମ ସାଧନ। ତେବେ ଏଠାରେ ଆଉ ଗୋଟିଏ କଥା ଆମେ ଜାଣି ରଖିବା ଉଚିତ, ଯେ ଆମେ ଯେତେବେଳେ କୃଷ୍ଣ କଥା ଶ୍ରବଣ କରିବାକୁ ଇଚ୍ଛା କରିବା, ସେତେବେଳେ ଆମେ କେବଳ ଭଗବାନଙ୍କର କୃଷ୍ଣଙ୍କର ଭକ୍ତମାନଙ୍କ ମୁଖରୁ ହିଁ କୃଷ୍ଣ କଥା ଶ୍ରବଣ କରିବା ବିଧେୟ। ଯେକୌଣସି ବ୍ୟକ୍ତି ମୁଖରୁ କୃଷ୍ଣ କଥା ଶ୍ରବଣ କଲେ ଆମେ ଉପଯୁକ୍ତ ଫଳ ପ୍ରାପ୍ତ ହୋଇପାରିବା ନାହିଁ। ଆଜିକାଲି ଯେପରି ଅନେକ ପେଶାଦାର ଲୋକ ଅଛନ୍ତି, ଯେଉଁମାନେ କୃଷ୍ଣ କଥାକୁ ପେଶା ଭାବରେ ଗ୍ରହଣ କରିଛନ୍ତି, ଅର୍ଥାତ୍ କୃଷ୍ଣ କଥା କହି ସେମାନେ ଅର୍ଥ ଉପାର୍ଜନ କରୁଛନ୍ତି, ଏପରି ବ୍ୟକ୍ତିମାନଙ୍କ ମୁଖରୁ କୃଷ୍ଣ କଥା ଶ୍ରବଣ କଲେ କିଛି ଲାଭ ହେବ। ଯେଉଁମାନେ ବୈଷ୍ଣବ ନୁହନ୍ତି, କୃଷ୍ଣଙ୍କର ଭକ୍ତ ନୁହନ୍ତି, ସେମାନେ ପ୍ରକୃତ କୃଷ୍ଣ କଥା କହିବା ପାଇଁ ଉପଯୁକ୍ତ ପାତ୍ର ନୁହନ୍ତି। ତେଣୁ ପଦ୍ମ ପୁରାଣରେ କୁହାଯାଇଛି, ଅବୈଷ୍ଣବ ମୁଖ ଦୂତ ହରି କଥା ଅମୃତମ ଶ୍ରବଣମୟ କର୍ତ୍ତବ୍ୟ ସର୍ବୋତ୍ତିଷ୍ଟ କଥା ଅପୟମ। ଯେ ଯେଉଁମାନେ ଅବୈଷ୍ଣବ ବୈଷ୍ଣବ ନୁହନ୍ତି, ଭଗବାନ ବିଷ୍ଣୁ ବା କୃଷ୍ଣଙ୍କର ଭକ୍ତ ନୁହନ୍ତି, ଯେଉଁମାନେ ଭଗବାନ କୃଷ୍ଣଙ୍କର ଉପଦେଶକୁ ନିଜ ଜୀବନରେ ପାଳନ କରୁନାହାନ୍ତି, ବା ସେମାନେ ପ୍ରାମାଣିକ ଗୁରୁ ଶିଷ୍ୟ ପରମ୍ପରାରେ ଆସୁନାହାନ୍ତି, ସେମାନେ ଯେତେବେଳେ ହରିକଥା କୁହନ୍ତି, ସେମାନଙ୍କର ହରିକଥା ଭୌତିକ ଦୋଷଦୃଷ୍ଟ ହୋଇଥାଏ। ଯେପରି ଦୁଗ୍ଧ ଅତ୍ୟନ୍ତ ପବିତ୍ର ବସ୍ତୁ, କିନ୍ତୁ ସର୍ପ ଯଦି ଦୁଗ୍ଧକୁ ସ୍ପର୍ଶ କରେ ତାହେଲେ ତାହା ବିଷରେ ପରିଣତ ହୋଇଯାଏ। ଠିକ ସେହିପରି ଭଗବାନଙ୍କର କଥା ଯଦିଓ ଅତ୍ୟନ୍ତ ପବିତ୍ର, କିନ୍ତୁ ଏପରି ଅବୈଷ୍ଣବମାନେ ଯେତେବେଳେ ଭଗବାନଙ୍କର କଥା କୁହନ୍ତି ତାହା ଦୋଷଯୁକ୍ତ ହୋଇଯାଏ, ବିଷଯୁକ୍ତ ହୋଇଯାଏ। ତେଣୁ ତାହା ଶ୍ରୋତାର ହୃଦୟରେ ଉପଯୁକ୍ତ ପ୍ରଭାବ ପକାଇବା ପାଇଁ ଅସମର୍ଥ ହୋଇଥାଏ। ତେଣୁ ଆମେ ଦେଖୁ ହଜାର ହଜାର ଲୋକ ଏହିପରି ପେଶାଦାର ବ୍ୟକ୍ତିମାନଙ୍କ ମୁଖରୁ ହରିକଥା ଶ୍ରବଣ କରୁଛନ୍ତି, କିନ୍ତୁ ସେମାନଙ୍କ ଜୀବନରେ କିଛି ପରିବର୍ତ୍ତନ ହେବ, ସେମାନେ ଯେପରି ଅଛନ୍ତି ଠିକ୍ ସେହିପରି। କିନ୍ତୁ ଜଣେ ଭକ୍ତଙ୍କ ମୁଖରୁ ଯେତେବେଳେ ବ୍ୟକ୍ତି ହରିକଥା ଶ୍ରବଣ କରେ ବୈଷ୍ଣବମାନଙ୍କ ମୁଖରୁ, ସେତେବେଳେ ତା ହୃଦୟକୁ ସ୍ପର୍ଶ କରିଥାଏ ଏବଂ ବ୍ୟକ୍ତିର ହୃଦୟରେ ପରିବର୍ତ୍ତନ ଆସିଥାଏ। ଏପରି ବ୍ୟକ୍ତି ତାର ଜୀବନକୁ ସଫଳ କରିବା ପାଇଁ ସେ ଚେଷ୍ଟିତ ହୋଇଥାଏ। ତେଣୁ ସେଥିପାଇଁ ପଦ୍ମପୁରାଣରେ କୁହାଯାଇଛି ଯେ ବୈଷ୍ଣବମାନଙ୍କ ମୁଖରୁ ହିଁ କେବଳ ଭଗବାନ କୃଷ୍ଣଙ୍କର କଥା ଶ୍ରବଣ କରିବା ଉଚିତ। ତେଣୁ ଏଠାରେ ପରମ ବୈଷ୍ଣବ ପରମ ଭାଗବତ ଶ୍ରୀ ଶୁକଦେବ ଗୋସ୍ୱାମୀଙ୍କ ମୁଖରୁ ପରମ ଭାଗବତ ଶ୍ରୀ ପରୀକ୍ଷିତ ମହାରାଜ ଶ୍ରବଣ କରୁଛନ୍ତି କୃଷ୍ଣ କଥା। ତେଣୁ ପ୍ରତ୍ୟେକ କୃଷ୍ଣ ଚରିତ କଳି କଳମ ସାଧନ ଆରଭତ ଭାଗବତ ପ୍ରଧାନ। ତେଣୁ ଏଥିରେ କୁହାଯାଇଛି ଯେ ଭାଗବତ ପ୍ରଧାନ, ଭାଗବତ ଶ୍ରେଷ୍ଠ, ଭଗବାନଙ୍କର ଭକ୍ତମାନଙ୍କ ମଧ୍ୟରେ ଶ୍ରେଷ୍ଠ ଭକ୍ତ ଶ୍ରୀ ଶୁକଦେବ ଗୋସ୍ୱାମୀ। ବର୍ତ୍ତମାନ ଏହି ଭାଗବତ କଥା ଭଗବାନ ହରି କୃଷ୍ଣଙ୍କର କଥା କହିବା ପାଇଁ ଆରମ୍ଭ କଲେ। ତେଣୁ ବର୍ତ୍ତମାନ ଶ୍ରୀଶୁକଦେବ ଗୋସ୍ୱାମୀ ମହାରାଜ ପରୀକ୍ଷିତଙ୍କର ପ୍ରଶଂସା ପ୍ରଥମେ କରୁଛନ୍ତି। ଭଗବାନ କୃଷ୍ଣଙ୍କର କଥା ଆରମ୍ଭ କରିବା ପୂର୍ବରୁ ପରୀକ୍ଷିତ ମହାରାଜଙ୍କୁ ପ୍ରଶଂସା କରି କହୁଛନ୍ତି, ସମ୍ୟକ ବ୍ୟବସ୍ଥିତା ବୁଦ୍ଧି ତଦ ରାଜସ୍ୱ ସତ୍ତମ। हे राजस्व मान मध्य श्रेष्ठ परीक्षित महाराज आपणकर बुद्धि संपूर्ण भाव निमग्न है कारण बुद्धि अनेक समय विभिन्न आड़े चली जाए मन विभिन्न आड़े चली जाए एकनिष्ठ ही ना एवं एकनिष्ठ ना कृष्ण कथा श्रवण करी हुए ना से प्रथम परीक्षित महाराज योग्यता संबंध में कृष्ण कथा श्रवण करने किए योग्य से संबंध में स्थूल सत्य गोस्वामी परीक्षित महाराज प्रशंसा करोग्यता वर्णना कर सम्यक व्यवस्थिता बुद्धि तब राजस्व सप्तम तेहे राजस्व मार्ग मध्य श्रेष्ठ परीक्षित महाराज आपण बुद्धि संपूर्ण भाव निमग्न एकनिष्ठ है एवं वासुदेव कथा जानते यज्ञाता निश्चित ही रहते कहीं किपर ना वासुदेव कथा वसुदेव नंदन वासुदेव कृष्ण कथा श्रवण करने आपण एकनिष्ठ रक्ति व आसक्ति उत्पन्न है तेनाली बुझीपी जे भगवान कृष्ण कथा श्रवण करने आपंकर बुद्धि संपूर्ण भाव व्यवस्थित एकनिष्ठ हो तेणु वर्तमान आपण ही योग्य भागवत कथा श्रवण करने पुणी कहते वासुदेव कथा प्रश्न पुरुषा त्रीन पुनाती जे भगवान कृष्ण कथा श्रवण करने तीन प्रकार पुरुष श्रवण करी शुद्ध होता वासुदेव कथा प्रश्न पुरुषं त्रीन पुनाति तीन प्रकार व्यक्ति भगवान कृष्ण संबंधी प्रश्न श्रवण करी से शुद्ध होता को मैंने वक्तारण प्रत्यकम शत्रु तत्पाद तत्सलिलम यथा जे वक्ता जे कृष्ण कथा कहूँ से कृष्ण कथा कही शुद्ध होता एवं प्रत्येक जे प्रश्न करता से प्रश्न करी कृष्ण संबंधी प्रश्न करी से शुद्ध होता एवं शत्रु जो मैंने ये कृष्ण कथा को श्रवण करती से शुद्ध होता किपर भाव तत्पाद सलेलन भगवान कृष्ण चरण जल पाद सलील जेपरी व्यक्ति को शुद्ध करने सक्षम होता अर्थात भगवान कृष्ण चरण निश्चित गंगा आम जेपरी का आलोचना कर गंगा देवी संबंध में भगवान कृष्ण चरण निश्चित होती गंगा से जेपरी त्रिलोक को शुद्ध कर ठीक से भगवान कृष्ण चरणामृत भगवान श्रीकृष्ण चरण को धौत कर जल व्यक्ति को शुद्ध व्यक्ति भगवान कृष्ण चरणामृत को मस्तक सिंचन करक्ति पान करे बाकी जो व्यक्ति दुईट जगह करें मस्तक सिंचन और पान एक प्रकार तीन प्रकार व्यक्ति से शुद्ध होता तेना एक कथा कही वर्तमान सुखदेव गोस्वामी भगवान कृष्ण कथा आरंभ कर भगवान श्रीकृष्ण किपर भाव क्यों कारण द्वापर युगरे अवतरित होते परीक्षित महाराज प्रश्न करते सुखदेव गोस्वामी भगवान कृष्ण अवतार कौन उद्देश्य था एवं से वासुदेव गृह अवतीर्ण कहीं नंदव्रज को गमन कले सब प्रश्न करते महाराज परीक्षित तेणु सुखदेव गोस्वामी कहते कृष्ण अवतरण यह कारण जदिओ भगवान कृष्ण तंगर अवतार कारण संबंध में भगवत गीतार उल्लेख करते जदा जदा ही धर्म ग्लानी भगवती भारत अभ्युत्थानं न भवनस्य तदात्मानं सुगम्यहम् परित्राणाय साधूनां विनाशाय च दुष्कृताम् धर्मसंस्थापनार्थाय सम्भवामि युगे युगे। तेणु जितेबेले धर्मर ज्ञानी हुए अधर्म चतुर्दिगरे परिव्याप्त हुए सेतेबेले भगवान अवतरित होइथांति धर्म संस्थापन करिबा पाएं। किंतु एहा भगवान के अवतार मुख्य उद्देश्य नुहे, गौण उद्देश्य बा आनुषंगिक उद्देश्य। मुख्य उद्देश्य हूँ परित्राणाय साधूनां विनाशाय च दुष्कृताम् धर्म संस्थापनार्थाय सम्भवामि युगे युगे। भगवान कृष्ण कहते परवर्ती श्लोक जो परित्राणाय साधूनां, साधु मान परित्राण करवा साधु अर्थात जो मैंने भगवान कृष्ण भक्त से मानू रक्षा करने असुर मान अत्याचार भक्त मान रक्षा करने भगवान अवतरित होता है। दुष्ट मान विनाश करवा भगवान जेकोसी अवतार कर तेणु भगवान कृष्ण अवतरण मुख्य उद्देश्य नुह बा धर्म संस्थापन करवा भगवान कृष्ण जेकोसी अवतार धर्म संस्थापन कार्य कर किंतु भगवान श्रीकृष्ण अवतरित होते निज भक्त मान सुरक्षा प्रदान करने आनंद प्रदान करने भगवत गीतार भगवान श्रीकृष्ण कहते अर्जुन प्रति जानी नमे भक्ता प्रणस्पति अर्जुन तुम दृढ़ता पूर्वक घोषणा कर दिय मोर भक्त विनाश हो न तेणु भगवान कृष्ण स्वयं निज भक्त मान सुरक्षा प्रदान कर तेणु से भगवान श्रीकृष्ण जिते अवतरण कले तार पूर्वर एक समय अधर्म परिव्याप्त होता तेणु भगवान कृष्ण अवतरण समय धर्म भक्त मान आनंद प्रदान कर धर्म संस्थापन कार्य एक साथ असुर मान विनाश कर तेणु जिते सुखद व्यवस्था गणना कर भूमि दृष्ट नृप व्याज दैतानेक सतायत जिते भूमि दैत्य आसुरी स्वभाव संपन्न सतायत सत अयुत अर्थात लक्ष लक्ष राजा एवं सेना राजा एवं तंगर सेना बाहन द्वारा भूमि जिते आक्रांत भूमि भारे अत्यंत भारत द्वारा आक्रांत है भारत द्वारा आक्रांत है ब्रह्मांड शरण यद तेणु भूमिदेवी ब्रह्मांड शरण ग्रहण कले तेणु भूमिदेवी पृथ्वी सर्वसाह सब किसी सहन करते आम भूमि उपर अनेक अत्याचार करें कर्षण करते हल द्वारा शस्य उत्पादन करने आम भूमि को खोली से विभिन्न प्रकार रासायनिक द्रव्य ठीक आरंभ कर विभिन्न प्रकार पत्थर मान संग्रह करते तेणु भूमि सब किसी सहन कर तेणु भूमि को सर्वसाह कह तेज भूमि गोटे जिनस को सहन करते ना भूदेवी पृथ्वी कारण से होती गोटे माता जे आमको पालन पोषण कर सप्त माता मान भाव पृथ्वी माता तेणु पृथ्वी माता सर्वसाह माता जपर सर्वसाह सब कि सहन करपरी पृथ्वी माता सर्वसाह किंतु पृथ्वी माता गोटे जिनस को सहन करते ना तापर भारत तेणु जिते पृथ्वी पृष्ठ में पापर भार वृद्धिप्राप्त हुए अर्थात अनेक पापी लोक मान समागम हुए से पृथ्वी देवी आक्रांत हम कष्ट सहन कर सहय करने अर्थ नहीं था तेणु पापी लोक मान भार को पृथ्वी देवी सहन करते ना तेणु यहपरी भाव में जिते पृथ्वी देवी लक्ष लक्ष आसुरिक प्रभृति संपन्न राजा मान सेना बाहन द्वारा आक्रांत है कारण से विभिन्न प्रकार पाप कार्य निमग्न थी ଯଦି ନୃପ ବ୍ୟାଜ ବୋଲି କୁହାଯାଏ ତ ସେମାନେ ରାଜାର ଆସନରେ ବସିଥିଲେ କିନ୍ତୁ ରାଜା ହୋଇ ମଧ୍ୟ ପାପ କାର୍ଯ୍ୟରେ ବ୍ରତୀ ହେଇଥିଲେ। ଯଦିଓ ରାଜାମାନଙ୍କର ଏହା କର୍ତ୍ତବ୍ୟ ନୁହେଁ, ରାଜାମାନେ ଧାର୍ମିକ ହେବେ, ଧର୍ମ ଅନୁସାରେ ରାଜ୍ୟ ଶାସନ କରିବେ। ଯଦି ରାଜା ପାପାଚାରୀ ହେବେ ତାହେଲେ ପ୍ରଜାମାନେ ମଧ୍ୟ ପାପାଚାରୀ ହେବେ, ଏହା ସ୍ୱାଭାବିକ। ତେଣୁ ଯେତେବେଳେ ପୃଥିବୀ ପୃଷ୍ଠରେ ଏପରି ରାଜାମାନେ ପାପାଚାରୀ ହେଇଗଲେ ସେତେବେଳେ ପୃଥିବୀରେ ବି ତାଙ୍କର ଭାରରେ ଆକ୍ରାନ୍ତ ହେବେ। ତେଣୁ ସେତେବେଳେ ସେ କାହାର ଶରଣ ଗ୍ରହଣ କଲେ? ବ୍ରହ୍ମାଙ୍କର ଶରଣ ଗ୍ରହଣ, ବ୍ରହ୍ମାଙ୍କ ନିକଟକୁ ଗଲେ। ବ୍ରହ୍ମା ହେଉଛନ୍ତି ଦେବତାମାନଙ୍କ ମଧ୍ୟରେ ଶ୍ରେଷ୍ଠ। ଯେପରି ଆମର 33 କୋଟି ଦେବତା ରହିଛନ୍ତି, ଏମାନେ ସମସ୍ତେ ଗୋଟିଏ ଗୋଟିଏ ବିଭାଗକୁ ସମ୍ଭାଳୁଛନ୍ତି ସୃଷ୍ଟିର। ଯେପରି ଆମେ ଦେଖୁ ଆମ ଦେଶରେ ବିଭିନ୍ନ ବିଭାଗ ରହିଛି ଏବଂ ବିଭିନ୍ନ ବିଭାଗକୁ ସମ୍ଭାଳିବା ପାଇଁ ବିଭିନ୍ନ ମନ୍ତ୍ରୀମାନେ ରହିଛନ୍ତି, କିନ୍ତୁ ମନ୍ତ୍ରୀମାନଙ୍କ ମଧ୍ୟରେ ଜଣେ ପ୍ରଧାନମନ୍ତ୍ରୀ ଅଛନ୍ତି ଯେ ମନ୍ତ୍ରୀମାନଙ୍କୁ ନିୟନ୍ତ୍ରିତ କରୁଛନ୍ତି, ଏବଂ ପ୍ରଧାନମନ୍ତ୍ରୀଙ୍କ ଉପରେ ରହିଛନ୍ତି ରାଷ୍ଟ୍ରପତି ଯେ ଦେଶର ସର୍ବୋଚ୍ଚ ମୁଖ୍ୟ। ଠିକ୍ ସେହିପରି ଏହି ସୃଷ୍ଟିରେ ବିଭିନ୍ନ ବିଭାଗକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ଦେବତାମାନେ ରହିଛନ୍ତି, ଏବଂ ଏହି ଦେବତାମାନଙ୍କ ମଧ୍ୟରେ ଯେ ମୁଖ୍ୟ ଦେବତା ସେ ହେଉଛନ୍ତି ବ୍ରହ୍ମା, ସେ ହେଉଛନ୍ତି ପ୍ରଧାନମନ୍ତ୍ରୀ। ଦେବତାମାନେ ଗୋଟିଏ ଗୋଟିଏ ମନ୍ତ୍ରୀ ହେଲେ ବ୍ରହ୍ମା ହେଉଛନ୍ତି ପ୍ରଧାନମନ୍ତ୍ରୀ, ଏବଂ ସମସ୍ତ ଦେବତାମାନଙ୍କ ମଧ୍ୟରେ ବ୍ରହ୍ମା ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ଉପରେ ରହିଛନ୍ତି ଯେ ସର୍ବୋଚ୍ଚ ମୁଖ୍ୟ ପରମେଶ୍ୱର, ପରମେଶ୍ୱର ସେ ହେଉଛନ୍ତି ଭଗବାନ ଶ୍ରୀକୃଷ୍ଣ। ତେଣୁ ବ୍ରହ୍ମା, ଶିବ ଏବଂ 33 କୋଟି ଦେବତାଗଣ ଏମାନେ ସମସ୍ତେ ଭଗବାନ କୃଷ୍ଣଙ୍କର ସେବକ ଏବଂ ତାଙ୍କର ଅଧୀନରେ ରହିଛନ୍ତି। ତେଣୁ ଏମାନେ ସମସ୍ତେ ଭଗବାନ କୃଷ୍ଣଙ୍କୁ ନିଜର ପ୍ରଭୁ ଭାବରେ ଗ୍ରହଣ କରି ତାଙ୍କର ହିଁ ଆରାଧନା କରିଥାନ୍ତି। ତେଣୁ ପୃଥିବୀ ଦେବୀ ପ୍ରଥମେ ବ୍ରହ୍ମାଙ୍କ ନିକଟକୁ ଗଲେ ତାଙ୍କର ଦୁଃଖ ଜଣାଇବା ପାଇଁ, ଏ ସଂସାରରେ କଣ ଘଟଣା ଘଟିତ ହେଉଛି ତା ସହ ବ୍ରହ୍ମାଙ୍କ ନିକଟରେ ଯାଇ ନିବେଦନ କଲେ, ବ୍ରହ୍ମା ଶରଣ ନିବେଦନ। ଏବଂ ବ୍ରହ୍ମା ଯେତେବେଳେ ଦେଖିଲେ ଯେ ସମସ୍ତ ଦେବତାମାନେ ତାଙ୍କ ନିକଟକୁ ଆସିଛନ୍ତି, ପୃଥିବୀ ଦେବୀ ଆସିଛନ୍ତି ଏବଂ ତାଙ୍କର ଦୁଃଖ ଜଣାଉଛନ୍ତି, ତେଣୁ ବ୍ରହ୍ମା ସମସ୍ତ ଦେବତାମାନଙ୍କୁ ଧରି ଏବଂ ଶିବଙ୍କୁ ସାଥିରେ ଧରି ସେ ଭଗବାନ ବିଷ୍ଣୁଙ୍କ ନିକଟକୁ ଗଲେ। କାରଣ ବ୍ରହ୍ମା ଦେଖିଲେ ଯେ ସେ ନିଜେ ଏହାର ସମାଧାନ କରିପାରିବେ ନାହିଁ, କାରଣ ବ୍ରହ୍ମା ଯଦିଓ ସୃଷ୍ଟି କରୁଛନ୍ତି ଭଗବାନଙ୍କ ନିର୍ଦ୍ଦେଶରେ, କିନ୍ତୁ ସୃଷ୍ଟିର ପାଳନର ଦାୟିତ୍ୱ ହେଉଛି ବିଷ୍ଣୁଙ୍କର, ଏବଂ ସୃଷ୍ଟିର ସଂହାର ଦାୟିତ୍ୱ ହେଉଛି ଶିବଙ୍କର। ତେଣୁ ବ୍ରହ୍ମା ଶିବଙ୍କୁ ଧରି ଦେବତାମାନଙ୍କୁ ସାଥିରେ ଧରି ଭଗବାନ ବିଷ୍ଣୁଙ୍କ ନିକଟକୁ ଯାଉଛନ୍ତି, ଯିଏକି ହେଉଛନ୍ତି ଏ ସୃଷ୍ଟିର ପାଳନ କରୁଛନ୍ତି। ତେଣୁ ତାଙ୍କର ପାଳନରେ ଯେତେବେଳେ ଅସୁବିଧା ଦେଖାଦେଇଛି ସେତେବେଳେ ପାଳନକର୍ତ୍ତା ହିଁ ଏହାର କିଛି ବ୍ୟବସ୍ଥା କରିବେ। ଏହି ଉଦ୍ଦେଶ୍ୟରେ ବ୍ରହ୍ମା ଦେବତାମାନଙ୍କୁ ଭୂମି ଦେବୀଙ୍କ ସହିତ, ପୃଥିବୀ ଦେବୀଙ୍କ ସହିତ ସେ ଯାଇ ଭଗବାନ ବିଷ୍ଣୁଙ୍କ ନିକଟରେ ପହଞ୍ଚିଲେ। ତେବେ ଭଗବାନ ବିଷ୍ଣୁ ଯିଏକି ହେଉଛନ୍ତି ଏ ବ୍ରହ୍ମାଣ୍ଡର ପାଳନକର୍ତ୍ତା, ସେ କ୍ଷୀର ସାଗରରେ ଶୟନ କରିଥାନ୍ତି। ତେଣୁ ବ୍ରହ୍ମା ଏବଂ ଦେବତାମାନେ ଭଗବାନ ବିଷ୍ଣୁଙ୍କୁ ପ୍ରତ୍ୟକ୍ଷ ଭାବରେ ଦେଖିବାର ସୌଭାଗ୍ୟ ଲାଭ କରିନଥାନ୍ତି। ତେଣୁ ବ୍ରହ୍ମା ଦେବତାମାନଙ୍କ ସହିତ କ୍ଷୀର ସାଗରର ତଟରେ ଯାଇ ପହଞ୍ଚିଲେ, କୂଳରେ ଯାଇ ପହଞ୍ଚିଛନ୍ତି, ବିଷ୍ଣୁଙ୍କ ନିକଟକୁ ଯାଇପାରିନାହାନ୍ତି। ସେହି କୂଳରେ ରହି, କ୍ଷୀରସାଗର କୂଳରେ ସେମାନେ ସମସ୍ତେ ପୁରୁଷ ସୂକ୍ତ ମନ୍ତ୍ରରେ ସେମାନେ ଭଗବାନ ବିଷ୍ଣୁଙ୍କର ପ୍ରାର୍ଥନା କରୁଛନ୍ତି। ତେବେ ବିଷ୍ଣୁ 3 ପ୍ରକାର ବିଷ୍ଣୁ ଅଛନ୍ତି। ଯେତେବେଳେ ସୃଷ୍ଟି ଆରମ୍ଭ ହେଉଛି ସେତେବେଳେ ଭଗବାନ ଶ୍ରୀକୃଷ୍ଣଙ୍କର ବିସ୍ତାର ରୂପ ଚତୁର୍ଦେହ ମଧ୍ୟରେ ସଂକର୍ଷଣ, ମହାସଂକର୍ଷଣ, ସେ ନିଜକୁ କାରଣ ବ୍ୟବସାୟୀ ବିଷ୍ଣୁ ଭାବରେ ବିସ୍ତାର କରୁଛନ୍ତି। ଯେଉଁ କାରଣ ବ୍ୟବସାୟୀ ବିଷ୍ଣୁଙ୍କୁ ମହାବିଷ୍ଣୁ ବୋଲି କହିଲେ, ସେ ସେ କାରଣ ସାଗରର ଜଳରେ ସ୍ନାନ କରିଥାନ୍ତି ଏବଂ ତାଙ୍କର ଲୋମକୂପରୁ ଅସଂଖ୍ୟ ବ୍ରହ୍ମାଣ୍ଡର ସୃଷ୍ଟି ହେଇଥାଏ ଏବଂ ଯେତେବେଳେ ବ୍ରହ୍ମାଣ୍ଡର ସୃଷ୍ଟି ହୁଏ ବ୍ରହ୍ମାଣ୍ଡ ଯେହେତୁ ଅନ୍ଧକାରରେ ଭରି ରହିଥାଏ ବ୍ରହ୍ମାଣ୍ଡରେ କୌଣସି ସୃଷ୍ଟି ସମ୍ଭବ ହେଇନଥାଏ ତେଣୁ ସେଇ କାରଣ କଷାଇ ବିଷ୍ଣୁ ବା ମହାବିଷ୍ଣୁ ପୁଣି ନିଜକୁ ଗର୍ଭଦ କଷାଇ ବିଷ୍ଣୁ ଭାବରେ ବିସ୍ତାର କରିଥାନ୍ତି ଏବଂ ସେ ଗର୍ଭଦ କଷାଇ ବିଷ୍ଣୁ ପ୍ରତିଟି ବ୍ରହ୍ମାଣ୍ଡରେ ପ୍ରବେଶ କରିଥାନ୍ତି ଏବଂ ବ୍ରହ୍ମାଣ୍ଡର ଅର୍ଦ୍ଧେକ ତାଙ୍କର ଶରୀରର ଶ୍ୱେଦ ଜଳ ଝାଳରେ ଭରି ଯାଇଛି ତାକୁ ସେଥିପାଇଁ ଗର୍ଭସାଗର ବୋଲି କୁହାଯାଇଛି ପ୍ରତିଟି ବ୍ରହ୍ମାଣ୍ଡରେ ଗୋଟିଏ ଗୋଟିଏ ବ୍ରହ୍ମ ଗର୍ଭସାଗର ରହିଛି ଏବଂ ସେ ଗର୍ଭସାଗରରେ ଗର୍ଭୋଦକ ସାଇ ବିଷ୍ଣୁ ସେ ସ୍ନାନ କରିଥାନ୍ତି ଏବଂ ତାଙ୍କର ବିସ୍ତାର କହୁଛନ୍ତି କ୍ଷୀରୋଦକ ସାଇ ବିଷ୍ଣୁ ଯିଏକି କ୍ଷୀରସାଗରରେ ସ୍ନାନ କରିଛନ୍ତି ପ୍ରତିଟି ବ୍ରହ୍ମାଣ୍ଡରେ କ୍ଷୀରସାଗର ମଧ୍ୟ ରହିଛି ଏବଂ କ୍ଷୀରସାଗରରେ ସ୍ନାନ କରି ସେ ବ୍ରହ୍ମାଣ୍ଡର ପାଳନ କରିଥାନ୍ତି ଏବଂ ପ୍ରତିଟି ଜୀବନ ହୃଦୟରେ ଏହି କ୍ଷୀରୋଦକ ସାଇ ବିଷ୍ଣୁ ପରମାତ୍ମା ରୂପରେ ନିବାସ କରିଥାନ୍ତି ତେଣୁ ସେ କ୍ଷୀରୋଦକ ସାଇ ବିଷ୍ଣୁଙ୍କ ପୁରୁଷ ସୂକ୍ତ ମନ୍ତ୍ରରେ ବ୍ରହ୍ମା ଦେବଗଣଙ୍କ ସହିତ ପ୍ରାର୍ଥନା କଲେ ସେଥିପାଇଁ କୁହାଯାଇଛି ତତ୍ର ଗତ୍ୱା ଜଗନ୍ନାଥଂ ଦେବଦେବଂ ବୃଷା କପି ତେଣୁ ବ୍ରହ୍ମା ଦେବତାମାନଙ୍କ ସହ ଏହି କ୍ଷୀରସାଗର ତଟରେ ଉପସ୍ଥିତ ହୋଇ ଯେଉଁ ଭଗବାନ ହେଉଛନ୍ତି ଜଗନ୍ନାଥ ସେ ଜଗତର ନାଥ ସ୍ୱାମୀ ଏବଂ ଦେବଦେବ ଦେବତାମାନଙ୍କର ମଧ୍ୟ ଈଶ୍ୱର ଦେବତାମାନଙ୍କର ମଧ୍ୟ ଆରାଧ୍ୟ ଏବଂ ବୃଷାକବି ଯେ ସାରା ଜଗତର ରକ୍ଷଣ ଏବଂ ପାଳନ କରିଥାନ୍ତି ତେଣୁ ତତ୍ର ଗତ ପୁରୁଷ ସୂକ୍ତେନ ତେଣୁ ବ୍ରହ୍ମା ପୁରୁଷ ସୂକ୍ତ ମନ୍ତ୍ର ଦ୍ୱାରା ଉପକୃତ ସମାହିତ ସେ ଭଗବାନ ବିଷ୍ଣୁଙ୍କର ଆରାଧନା କଲେ ଏବଂ ସମାଧିତ ଧ୍ୟାନମଗ୍ନ ହେଲେ ବ୍ରହ୍ମା ଭଗବାନଙ୍କୁ ପୁରୁଷ ସୂକ୍ତ ମନ୍ତ୍ରରେ ଉପାସନା କରି ଧ୍ୟାନମଗ୍ନ ହେଲେ ଯେତେବେଳେ ବ୍ରହ୍ମା ଧ୍ୟାନମଗ୍ନ ହେଲେ ସେତେବେଳେ ବ୍ରହ୍ମା ଗୋଟିଏ ଆକାଶବାଣୀ ଶ୍ରବଣ କଲେ ଯେପରି ଆକାଶରେ ଭଗବାନ ତାଙ୍କୁ ନିର୍ଦ୍ଦେଶ ଦେଉଛନ୍ତି ସେ ଆକାଶବାଣୀ ମାଧ୍ୟମରେ ଯେ ଏଇ ପୃଥିବୀର କଷ୍ଟକୁ ସେ ଆକାଶବାଣୀ କହୁଛି ଯେ ପୃଥିବୀର କଷ୍ଟକୁ ଭଗବାନ ପୂର୍ବରୁ ଜାଣିସାରିଛନ୍ତି ଯେ ପୃଥିବୀର କଣ ଦୁଃଖ ଏବଂ ଭଗବାନ ଅତିଶୀଘ୍ର ଧରାପୃଷ୍ଠରେ ଅବତାର ଗ୍ରହଣ କରିବେ ପୃଥିବୀର ଭାର ଲାଘବ କରିବା ପାଇଁ ତେଣୁ ସମସ୍ତ ଦେବତାମାନେ ଅତିଶୀଘ୍ର ଯଦୁବଂଶରେ ତାଙ୍କର ଅଂଶଭାଗରେ ଜନ୍ମଗ୍ରହଣ କରନ୍ତି ଭଗବାନ କୃଷ୍ଣଙ୍କୁ ସାହାଯ୍ୟ କରିବା ପାଇଁ ତାଙ୍କର ଲୀଳାରେ ସବୁ ଦେବତାମାନେ ଯଦୁବଂଶରେ ସେମାନେ ଜନ୍ମଗ୍ରହଣ କରନ୍ତି ଏବଂ ଭଗବାନ ଯେପର୍ଯ୍ୟନ୍ତ ତାଙ୍କର ପୃଥିବୀ ପୃଷ୍ଠ ରହି ଲୀଳାବିଳାସ କରିବେ ସବୁ ଦେବତାମାନେ ତାଙ୍କୁ ସାହାଯ୍ୟ କରିବେ ତାଙ୍କର ଲୀଳାରେ ତେଣୁ ଦେବତାମାନଙ୍କ ପାଇଁ ଏହି ନିର୍ଦ୍ଦେଶ ଦିଆଗଲା ଏବଂ ପୁଣି କୁହାଯାଉଛି ଯେ ବସୁଦେବ ଗୃହେ ସାକ୍ଷାତ ଭଗବାନ ପୁରୁଷ ପରମ ଏବଂ ସେହି ଭଗବାନ କେଉଁଠାରେ ଜନ୍ମଗ୍ରହଣ କରିବେ ନା ବସୁଦେବ ଗୃହେ ବସୁଦେବଙ୍କର ଗୃହରେ ଭଗବାନ ଯିଏକି ପରମ ପୁରୁଷ ସେ ଅବତରିତ ହେବେ ତେଣୁ ଜନିଷ୍ୟତେ ତତ୍ପ୍ରିୟାର୍ଥଂ ସମ୍ଭବନ୍ତୁ ସୁରପ୍ରିୟ ତେଣୁ ଦେବତାମାନଙ୍କର ପତ୍ନୀମାନଙ୍କ ପାଇଁ ନିର୍ଦ୍ଦେଶ ଥିଲା ଯେ ସେମାନେ ମଧ୍ୟ ଭଗବାନ କୃଷ୍ଣଙ୍କର ପ୍ରିୟ କାର୍ଯ୍ୟ ପାଇଁ ତାଙ୍କୁ ପ୍ରସନ୍ନ କରିବା ପାଇଁ ଦେବ ସ୍ତ୍ରୀମାନେ ମଧ୍ୟ ଜନ୍ମଗ୍ରହଣ କରିବେ ଦେବତାମାନଙ୍କ ସହିତ ଏବଂ ଭଗବାନ କୃଷ୍ଣ ଯେତେବେଳେ ଅବତରିତ ହେବେ ସେତେବେଳେ ସେ ଏକାକୀ ଆସିବେ ନା ସେ ତାଙ୍କର ପାର୍ଶ୍ୱଦ ବର୍ଗଙ୍କ ସହ ଏବଂ ଅଂଶମାନଙ୍କ ସହ ଅବତରିତ ହେବେ ପାର୍ଶ୍ୱର ଅର୍ଥ ତାଙ୍କର ଭକ୍ତମାନେ ଅବତରିତ ହେଲେ ତାଙ୍କୁ ସହିତ ଏବଂ ଭଗବାନ କୃଷ୍ଣଙ୍କର ଯେତେ ସବୁ ଅବତାର ରହିଛନ୍ତି ସେମାନେ ସବୁ କୃଷ୍ଣଙ୍କ ସହ ଅବତରିତ ହେଲେ ଅର୍ଥାତ୍ ପ୍ରକୃତ ପକ୍ଷେ ଯେତେବେଳେ ଭଗବାନ ଶ୍ରୀକୃଷ୍ଣ ଅବତରିତ ହେଲେ ବୈକୁଣ୍ଠରେ ଭଗବାନ କୃଷ୍ଣଙ୍କର ଯେତେ ଅବତାର ହେଇଛନ୍ତି ସବୁ କୃଷ୍ଣଙ୍କ ଶରୀରରେ ଆସି ମିଶିଗଲେ ଏବଂ ତା ସହିତ ପ୍ରକଟ ରୂପରେ ଭଗବାନ କୃଷ୍ଣଙ୍କର ଅଂଶ ବା ବିତାନ ରୂପ ବଳଦେବ ସେ ମଧ୍ୟ ଅବତରିତ ହେଲେ ସେଥିପାଇଁ କୁହାଯାଇଛି ବାସୁଦେବ କଳାନନ୍ଦ ସହସ୍ର ଭବନ ସ୍ୱରା ଭଗବାନ ବାସୁଦେବ କୃଷ୍ଣଙ୍କର କଳାର ଅଂଶ ହେଉଛନ୍ତି ଅନନ୍ତ ଦେବ ଯେ ହେଉଛନ୍ତି ସହସ୍ର ଭବନଧାରୀ ସହସ୍ର ମୁଖ ଅଗ୍ରତ ଭବିତା ଦେବ ହରେ ପ୍ରିୟ ଚିକିତ୍ସା ତେଣୁ ଏଇ ଭଗବାନ ଅନନ୍ତ ବଳରାମ ସେ ଭଗବାନ କୃଷ୍ଣଙ୍କ ଆବିର୍ଭାବ ପୂର୍ବରୁ ସେ ଅବତରିତ ହେବେ ଭଗବାନ କୃଷ୍ଣଙ୍କର ଆନନ୍ଦ ବିଧାନ କରିବା ପାଇଁ ଏବଂ ତା ସହିତ ବିଶ୍ୱର ମାୟା ଭଗବତୀ ଜୟା ସମ୍ମୋହିତ ଜଗତ ଯେ ଭଗବାନ ବିଷ୍ଣୁଙ୍କର ଯେଉଁ ମାୟା ଶକ୍ତି ଯାହାଦ୍ୱାରା ସମସ୍ତ ଜଗତ ବିମୋହିତ ହେଉଛି ସେ ଭଗବାନ କୃଷ୍ଣଙ୍କର ଦୁଇଟି ଶକ୍ତି ରହିଛି ଯଦିଓ ଅନନ୍ତ ଶକ୍ତି ରହିଛି ପରାସ୍ତ ଶକ୍ତିରେ ବିବିଧୈର ସୂର୍ଯ୍ୟତେ ଭଗବାନଙ୍କର ଅନେକ ଶକ୍ତି ରହିଛନ୍ତି ତେବେ ତାଙ୍କର ମୁଖ୍ୟ ସ୍ୱରୂପ ଶକ୍ତି ହେଉଛି ଯୋଗମୟ ଶକ୍ତି ଏବଂ ତାଙ୍କର ବହିରଙ୍ଗ ପ୍ରକାଶ ହେଉଛନ୍ତି ବହିରଙ୍ଗ ଶକ୍ତି ଏଇ ମାୟା ଦେବୀ ତେଣୁ ଯୋଗମାୟା ମହାମାୟା ଯୋଗମାୟା ଭଗବାନ କୃଷ୍ଣଙ୍କର ଲୀଳାରେ ସହାୟକ ଭଗବାନ କୃଷ୍ଣ ଯେତେ ବର୍ଷ ପର୍ଯ୍ୟନ୍ତ ଏଇ ପୃଥିବୀ ପୃଷ୍ଠରେ ଥିଲେ ତାଙ୍କର ସ୍ୱରୂପ ଶକ୍ତି ଯୋଗମାୟା ତାଙ୍କୁ ଲୀଳାରେ ସହାୟକ ଆଣିଛି ଏବଂ ଯୋଗମାୟାଙ୍କର ବିସ୍ତାର ରୂପ ହେଉଛନ୍ତି ମହାମାୟା ବା ଦୁର୍ଗା ଦୁର୍ଗା ହେଉଛନ୍ତି ବହିରଙ୍ଗ ପ୍ରକୃତି ଭଗବାନ ବହିରଙ୍ଗ ଶକ୍ତି ତେଣୁ ମହାମାୟା ଶକ୍ତି ସମସ୍ତ ଜୀବମାନଙ୍କୁ ବିମୋହିତ କରି ରଖିଛି ସେଥିପାଇଁ ଏଇ ମହାମାୟା ଶକ୍ତିଙ୍କର ବଶୀଭୂତ ହେଇଥିବା ହେତୁ ପ୍ରତ୍ୟେକ ଜୀବ ନିଜର ସ୍ୱରୂପକୁ ଭୁଲି ସେ ଭାବୁଛି ସେ ହେଉଛି ଏଇ ଶରୀର ଏ ଶରୀର ଏଇ ଦେଶରେ ଜନ୍ମଗ୍ରହଣ କରିଛି ତେଣୁ ସେ ଦେଶର ନାଗରିକ ଏ ଶରୀର ଅମୁକ ପରିବାର ଜନ୍ମଗ୍ରହଣ କରିଛି ତେଣୁ ଏ ପରିବାର ସେ ହେଉଛି ସନ୍ତାନ ଏହିପରି ଭାବରେ ଜୀବ ବିମୋହିତ ହେଉଛି ଏଇ ମହାମାୟା ଶକ୍ତି ଦ୍ୱାରା ପ୍ରକୃତ ପକ୍ଷେ ଜୀବ ସେ ହେଉଛି ଭଗବାନ କୃଷ୍ଣଙ୍କର ଅଂଶ ବିଶେଷ ଏଇ ଶରୀରର ଜନ୍ମ ହେଉଛି ଶରୀର ମୃତ୍ୟୁକୁ ପ୍ରାପ୍ତ ହେଉଛି ଆଜି ଏ ଶରୀର ଭାରତରେ ଜନ୍ମ ହେଇଛି ଆମେ କହୁଛୁ ଆମେ ଭାରତୀୟ କାଲି ଏ ଶରୀର ଆମେରିକାରେ ଜନ୍ମ ହେବ କାଲି ଆମେ କହିବା ଆମେ ଆମେରିକୀୟ ପରଦିନ ଏ ଶରୀର ଚାଇନାରେ ଜନ୍ମ ହେବ ଆମେ କହିବା ଆମେ ଚୀନ ଦେଶର ଅଧିବାସୀ ବା ଏ ଶରୀର କେତେବେଳେ ବ୍ରାହ୍ମଣ କୂଳରେ ଜନ୍ମ ହେଉଛି କେତେବେଳେ ଶୂଦ୍ର କୂଳରେ ଜନ୍ମ ହେଉଛି ତେଣୁ ଶରୀର ଅନୁସାରେ ଆମର ପରିଚୟ ବଦଳି ଯାଉଛି କିନ୍ତୁ ପ୍ରକୃତ ପକ୍ଷେ ଆତ୍ମା ଯିଏକି ଭଗବାନ କୃଷ୍ଣଙ୍କର ଅଂଶ ତାର ପରିଚୟ କେବେ ବଦଳୁ ତାର ଏକମାତ୍ର ପରିଚୟ ହେଉଛି ସ୍ୱରୂପ ହେଉଛି ଜୀବର ସ୍ୱରୂପ କୃଷ୍ଣ ନିତ୍ୟ ଦାସ ଜୀବର ସ୍ୱରୂପ ହେଉଛି କୃଷ୍ଣଙ୍କର ନିତ୍ୟ ସେବକ ତେଣୁ ଜୀବ ସେ ଆମେରିକୀୟ ନୁହେଁ କି ଭାରତୀୟ ନୁହେଁ ଜୀବ ହିନ୍ଦୁ ନୁହେଁ ବା ଅନ୍ୟ କୌଣସି ଧର୍ମାବଲମ୍ବୀ ନୁହେଁ ଜୀବ ବ୍ରାହ୍ମଣ ନୁହେଁ କି ଶୂଦ୍ର ନୁହେଁ ସେ ହେଉଛି ଏକମାତ୍ର କୃଷ୍ଣଙ୍କର ସେବକ ଏହି ହେଉଛି ଆମର ନିତ୍ୟ ପରିଚୟ ଆମର ଆତ୍ମାର ପରିଚୟ ଜୀବର ସ୍ୱରୂପ ହେ କୃଷ୍ଣ ନିତ୍ୟ ଦାସ କୃଷ୍ଣଙ୍କର ଆମେ ପ୍ରକୃତ ନିତ୍ୟ ସେବକ କିନ୍ତୁ ସେ ପରିଚୟକୁ ଆମେ ଭୁଲି ଯାଇଛେ ଯେହେତୁ ଆମେ ମାୟାଗ୍ରସ୍ତ ହେଇଛେ ତେଣୁ କୁହାଯାଉଛି ଯେ ଜୟା ସମ୍ମୋହିତ ଜଗତ ଏହି ମାୟା ଶକ୍ତି ଦ୍ୱାରା ଜଗତ ସମ୍ମୋହିତ ହେଉ ଆବିଷ୍କାର ପ୍ରଭୁବାନ ସ୍ୱୟଂ କାଳିଆ ସେ ସମ୍ଭବିଛନ୍ତି ତେଣୁ ଭଗବାନଙ୍କର ଏଇ ମାୟା ଶକ୍ତି ଯେଉଁ ଯୋଗ ମାୟା ଶକ୍ତି ସେ ମଧ୍ୟ କୃଷ୍ଣଙ୍କ ସହିତ ଆବିର୍ଭୂତ ହେବେ ଅଂଶ ରୂପରେ ଭଗବାନ କୃଷ୍ଣଙ୍କର ଲୀଳାର ସହାୟିକା ହେବା ପାଇଁ ତାଙ୍କର ମାୟା ଶକ୍ତି ମଧ୍ୟ ଆବିର୍ଭୂତ ହେବେ। ତେଣୁ ଏହିପରି ଭାବରେ ଯେତେବେଳେ ବ୍ରହ୍ମା ଏଇ ଆକାଶବାଣୀ ଶ୍ରବଣ କଲେ, ସେତେବେଳେ ସେଇ ଆକାଶବାଣୀ କଥା ସମସ୍ତ ଦେବତାମାନଙ୍କୁ ଜଣାଇଦେଲେ ବ୍ରହ୍ମା ଯେ ଭଗବାନଙ୍କର ଏହିପରି ବାଣୀ ମୁଁ ଶୁଣିବାକୁ ପାଇଲି। ତା ଅର୍ଥ ହେଲା ଯେ ବ୍ରହ୍ମା ଏକୁଟିଆ କେବଳ ଏ ବାଣୀ ଆକାଶବାଣୀକୁ ଶ୍ରବଣ କରିଥିଲେ, ଯଦିଓ ଅନ୍ୟ ଦେବତାମାନେ ସେଠାରେ ଉପସ୍ଥିତ ଥିଲେ କିନ୍ତୁ ସେମାନେ ଶ୍ରବଣ କରିବା ପାଇଁ ଉପଯୁକ୍ତ ହେଇନଥିଲେ, ତେଣୁ ସେମାନେ ଏ କଥା ଶ୍ରବଣ କରିନାହାନ୍ତି। ବ୍ରହ୍ମା ଯିଏକି ସୃଷ୍ଟିର ପ୍ରଥମ ଜୀବ ସେ ବାଣୀକୁ ଶ୍ରବଣ କରି ବର୍ତ୍ତମାନ ବ୍ରହ୍ମା ଦେବତାମାନଙ୍କୁ କହୁଥିଲା ଯେ ଭଗବାନ ଏଇ ପୃଥିବୀର ଦୁଃଖକୁ ପ୍ରଥମରୁ ଜାଣିସାରିଛନ୍ତି ଆମେ କହିବା ପୂର୍ବରୁ, ତେଣୁ ଭଗବାନ ଅତିଶୀଘ୍ର ଅବତରିତ ହେଲେ ବସୁଦେବଙ୍କର ଗୃହରେ ଏବଂ ତାଙ୍କୁ ତାଙ୍କ ଲୀଳାରେ ସହାୟକ ହେବା ପାଇଁ ସେମାନେ ସମସ୍ତ ଦେବତାମାନେ ଏବଂ ଦେବସ୍ତ୍ରୀମାନେ ସବୁ ଯଦୁବଂଶରେ ଜନ୍ମ ଗ୍ରହଣ କଲେ। ତେଣୁ ଏହିପରି ଭାବରେ ବ୍ରହ୍ମା ଦେବତାମାନଙ୍କୁ ଆଦେଶ ଦେଇ ନିଜର ସ୍ୱଧାମକୁ ପ୍ରତ୍ୟାବର୍ତ୍ତନ କଲେ, ଫେରିଗଲେ ବ୍ରହ୍ମଲୋକ। ତେଣୁ ଦେବତାମାନେ ବର୍ତ୍ତମାନ ବ୍ରହ୍ମାଙ୍କ ଦ୍ୱାରା ଆଦିଷ୍ଟ ହେଇ ସେମାନେ ସବୁ ଯଦୁବଂଶରେ ଅବତରିତ ହେଲେ, ତାଙ୍କ ଅଂଶ ରୂପରେ ସେମାନେ ସବୁ ଅବତରିତ ହେଲେ ଯଦୁବଂଶରେ ବିଭିନ୍ନ ନାମରେ ବିଭିନ୍ନ ଶକ୍ତି ସାମର୍ଥ୍ୟ ଗ୍ରହଣ କରେ ଏବଂ ଭଗବାନ ଶ୍ରୀକୃଷ୍ଣ ସେ ଆବିର୍ଭୂତ ହେବେ ତାର ପରେ। ତେବେ ଏଠାରେ ଆମେ ଟିକେ ଭଗବାନ କୃଷ୍ଣଙ୍କର ବଂଶ ଯଦୁବଂଶରେ ସେ ଅବତୀର୍ଣ୍ଣ ହେଲେ ସେଇ ବଂଶ ସମ୍ବନ୍ଧରେ ଆମେ ଟିକେ ଆଲୋଚନା କଲେ ଭଲ ହେବ ଯେ ଭଗବାନ ଶ୍ରୀକୃଷ୍ଣ ଯେଉଁ ଯଦୁବଂଶରେ ଜନ୍ମଗ୍ରହଣ କଲେ ସୋମବଂଶ ବା ଚନ୍ଦ୍ରବଂଶରେ, ସେଇ ଯଦୁବଂଶରେ ଜଣେ ରାଜା ଥିଲେ ତାଙ୍କର ନାମ ଥିଲା ଦେବମେଢ। ତେଣୁ ସେଇ ଦେବମେଢ ତାଙ୍କର ଦୁଇଟି ପତ୍ନୀ ଥିଲେ ମହାରାଜ ଦେବମେଢ, ଗୋଟିଏ କ୍ଷତ୍ରିୟ ପତ୍ନୀ ଏବଂ ଆଉ ଗୋଟିଏ ବୈଶ୍ୟ ପତ୍ନୀ, ବୈଶ୍ୟ କୁଳର ପତ୍ନୀ। ତେଣୁ କ୍ଷତ୍ରିୟ ପତ୍ନୀଙ୍କ ଠାରୁ ମହାରାଜ ଦେବମେଢଙ୍କର ଯେଉଁ ପୁତ୍ର ଉତ୍ପନ୍ନ ହେଲେ ତାଙ୍କର ନାମ ହେଲା ସୁରସେନ ଏବଂ ଏ ସୁରସେନଙ୍କର ପୁତ୍ର ହେଲେ ବସୁଦେବ, ଯାହାଙ୍କର ପୁତ୍ର ଭାବରେ ଭଗବାନ ଶ୍ରୀକୃଷ୍ଣ ଆବିର୍ଭୂତ ହେଲେ। କିନ୍ତୁ ମହାରାଜ ଦେବମେଢଙ୍କର ଯେଉଁ ବୈଶ ପତ୍ନୀ ଥିଲେ ସେଇ ବୈଶ ପତ୍ନୀଙ୍କ ଗର୍ଭରୁ ଯେଉଁ ପୁତ୍ର ଉତ୍ପନ୍ନ ହେଲା ତାଙ୍କର ନାମ ହେଲା ପର୍ଜନ୍ୟ ମହାରାଜ। କ୍ଷତ୍ରିୟ ପତ୍ନୀଙ୍କର ଅବସରରେ ଯେଉଁ ପୁତ୍ର ଉତ୍ପନ୍ନ ହେଲା ତାଙ୍କର ନାମ ହେଲା ସୁରସେନ ଏବଂ ବୈଶ୍ୟ ପତ୍ନୀଙ୍କ ଗର୍ଭରେ ଯେଉଁ ପୁତ୍ର ଉତ୍ପନ୍ନ ହେଲା ତାଙ୍କର ନାମ ହେଲା ପର୍ଜନ୍ୟ। ଏବଂ ଏଇ ପର୍ଜନ୍ୟ ମହାରାଜଙ୍କ ଯେହେତୁ ସେ ବୈଶ୍ୟ ମାତାଙ୍କ ଠାରୁ ଉତ୍ପନ୍ନ ହେଇଥିଲେ ତେଣୁ ସେ ବୈଶ୍ୟ କୂଳରେ ହେଲେ, ବୈଶ୍ୟ କୂଳରେ ହେଲେ ଏବଂ ତାଙ୍କର ପାଞ୍ଚଟି ପୁତ୍ର ଉତ୍ପନ୍ନ ହେଲେ ପର୍ଜନ୍ୟ ମହାରାଜ। ସେମାନେ ହେଲେ ଉପାନନ୍ଦ, ଉପନନ୍ଦ, ଅଭିନନ୍ଦ, ନନ୍ଦ, ସୁନନ୍ଦ ଏବଂ ନନ୍ଦ। ଏ ପାଞ୍ଚ ପୁତ୍ର ଉତ୍ପନ୍ନ ହେଇଥିଲେ ଯାହାଙ୍କ ଭିତରେ ନନ୍ଦ ମହାରାଜ ଶ୍ରେଷ୍ଠ ଥିଲେ। ତେଣୁ ଇଏ ଥିଲେ ପର୍ଜନ୍ୟ ମହାରାଜଙ୍କର ପାଞ୍ଚଟି ପୁତ୍ର। ଯଦିଓ ପର୍ଜନ୍ୟ ମହାରାଜ ତାଙ୍କର ଜ୍ୟେଷ୍ଠ ପୁତ୍ର ଉପାନନ୍ଦଙ୍କୁ ରାଜଗାଦୀ ପ୍ରଦାନ କରିଥିଲେ କିନ୍ତୁ ଉପାନନ୍ଦ ନନ୍ଦ ମହାରାଜଙ୍କୁ ଶ୍ରେଷ୍ଠ ବୋଲି ଜ୍ଞାନ କରି ସେ ରାଜଗାଦୀ ପ୍ରଦାନ କରିଦେଇଥିଲେ। ତେଣୁ ନନ୍ଦ ମହାରାଜ ଏହି ପରିଭାବରେ ବ୍ରଜର ରାଜା ହେଇଛି। ତେଣୁ ପର୍ଜନ ମହାରାଜ ବୈଶ୍ୟକୂଳରେ ଉତ୍ପନ୍ନ ହୋଇଥିବା ହେତୁ ସେ ନନ୍ଦ ବ୍ରଜରେ ବାସ କରୁଥିଲେ ଏବଂ ସେଠାର ରାଜା ହେଇଥିଲେ ଏବଂ ମହାରାଜ ସୁରତ ସେ ମଥୁରାର ରାଜା ଥିଲେ। ସେଥିପାଇଁ କୁହାଯାଇଛି ରାଜଧାନୀ ତତ ସାହୁ, ଯେଇ ଯଦୁବଂଶର ରାଜଧାନୀ ହେଇଥିଲା ମଥୁରା। ରାଜଧାନୀ ତତ ସାହୁ ସର୍ବ ଯାଦବ ଭୂଭୁଜା ମଥୁରା ଭଗବାନ ୟତ୍ର ନିତ୍ୟ ସନ୍ନିହିତ ହରି। ତେଣୁ ଏଇ ଯାଦବ ବଂଶର ଯଦୁବଂଶର ରାଜଧାନୀ ମଥୁରା, ଯେଉଁଠାରେ ଏଇ ମହାରାଜ ସୁରସେନ ନିବାସ କରୁଥିଲେ, ଏବଂ ଏଇ ମଥୁରା ହେଉଛି ନିତ୍ୟ ସନ୍ନିହିତ ହରି। ଏଇ ମଥୁରା ହେଉଛି ଭଗବାନ ଶ୍ରୀକୃଷ୍ଣଙ୍କର ନିତ୍ୟ ଭାବ, ଯେଉଁଠାରେ ଭଗବାନ ଶ୍ରୀକୃଷ୍ଣ ନିତ୍ୟ ନିବାସ କରିଥାନ୍ତି। ତେଣୁ ଯେତେବେଳେ ଭଗବାନ ଶ୍ରୀକୃଷ୍ଣ ଆବିର୍ଭୂତ ହୁଅନ୍ତି, ସେ ପ୍ରକୃତ ପକ୍ଷେ ଯେହେତୁ ମଥୁରା ତାଙ୍କର ନିତ୍ୟ ଧାମ, କାରଣ ମଥୁରା ବା ବୃନ୍ଦାବନ ଏହା ଏଇ ଭୌତିକ ସୃଷ୍ଟିର ଅଂଶ ନୁହେଁ। ଭଗବାନ ଶ୍ରୀକୃଷ୍ଣ ଯେତେବେଳେ ଅବତରିତ ହୁଅନ୍ତି, ତାଙ୍କର ଧାମ ମଧ୍ୟ ଚିତ୍ ଜଗତ ବା ଆଧ୍ୟାତ୍ମିକ ଜଗତରୁ ଅବତରିତ ହେଇଥାଏ। ତେଣୁ ଏଇ ମଥୁରା ବୃନ୍ଦାବନ ହେଉଛି ଚିତ୍ ଜଗତର ଅଂଶ। ତେଣୁ ଭଗବାନ ଶ୍ରୀକୃଷ୍ଣ ଏଠାରେ ନିତ୍ୟ ନିବାସ କରିଥାନ୍ତି। ଯେତେବେଳେ ଭଗବାନ କୃଷ୍ଣଙ୍କର ପ୍ରକଟ ଲୀଳାର ସମୟ ହୁଏ, ଭଗବାନ ଶ୍ରୀକୃଷ୍ଣ ଏଇଠାରେ ଆବିର୍ଭୂତ ହେଇଥାନ୍ତି ମଥୁରା, ସେ ପ୍ରକଟ ହେଇଥାନ୍ତି। ଯେତେବେଳେ ତାଙ୍କର ଲୀଳା ସମାପ୍ତ ହେଇଯାଏ, ସେ ଅପ୍ରକଟ ହେଇଯାନ୍ତି ଲୋକଲୋଚନ, କିନ୍ତୁ ନିତ୍ୟ ସେଠାରେ ସେ ନିବାସ କରିଥାନ୍ତି ମଥୁରା। ସେଥିପାଇଁ କୁହାଯାଇଛି ମଥୁରା ଭଗବାନ ୟତ୍ର ନିତ୍ୟ ସନ୍ନିହିତ ହରି। ତେଣୁ ମଥୁରାରେ ଭଗବାନ ନିତ୍ୟ ନିବାସ କରିଥାନ୍ତି। ତେଣୁ ଏଇ ମଥୁରା ଯଦୁବଂଶର ରାଜଧାନୀ ହେଲା, ଏବଂ ଗୋକୁଳ ଏଇ ଯଦୁବଂଶର ବୈଶ୍ୟ କୁଳୋଦ୍ଭବ ନନ୍ଦ ମହାରାଜଙ୍କର ମଧ୍ୟ ରାଜଧାନୀ ହେଲା। ତେଣୁ ମହାରାଜ ସୁରତ ମଥୁରାରେ ରାଜତ୍ୱ କରୁଥିଲେ, ଏବଂ ସେହି ସମୟରେ ପର୍ଜନ୍ୟ ମହାରାଜ ସେ ନନ୍ଦ ଗୋକୁଳ ବା ବୃନ୍ଦାବନ ବ୍ରଜଭୂମି ସେଠାରେ ସେ ରାଜତ୍ୱ କରୁଥିଲେ। ତେଣୁ ଇଏ ଦୁଇ ଭାଇ ଥିଲେ ପ୍ରକୃତ ପକ୍ଷେ, ପର୍ଜନ୍ୟ ମହାରାଜ ଏବଂ ସୁରତ ମହାରାଜ ସୁରତ, ଏବଂ ତାଙ୍କର ପିତା ମହାରାଜ ଦେବମିଳ ଥିଲେ ଦୁଇ ଜଣ। ତେଣୁ ମଥୁରାରେ ଯେତେବେଳେ ଯଦୁବଂଶର ରାଜତ୍ୱ ଥିଲା, ଠିକ ସେହିପରି ବୃନ୍ଦାବନରେ ମଧ୍ୟ ସେହି ଯଦୁବଂଶର ରାଜତ୍ୱ ଥିଲା, କିନ୍ତୁ ମହାରାଜ ପର୍ଜନ୍ୟ ସେମାନେ କୃଷି ଗୋରକ୍ଷା ଆଦିରେ ମନୋନିବେଶ କରିଥିଲେ। ବିଶେଷ ଭାବରେ ବ୍ରଜଭୂମିରେ ଗୋରକ୍ଷାର ଦାୟିତ୍ୱ ଥିଲା ସମସ୍ତ ବ୍ରଜବାସୀମାନଙ୍କୁ। ତେଣୁ ନନ୍ଦ ମହାରାଜ ଯେତେବେଳେ ବ୍ରଜଭୂମିରେ ରାଜା ହେଲେ, ସେ ବ୍ରଜବାସୀମାନଙ୍କୁ ସବୁ ସୁରକ୍ଷା ପ୍ରଦାନ କରୁଥିଲେ, ଏବଂ ବ୍ରଜବାସୀମାନେ ବିଶେଷ ଭାବରେ କୃଷି ଏବଂ ବିଶେଷ ଭାବରେ ଗୋରକ୍ଷାରେ ମନୋନିବେଶ କରିଥିଲେ। ଗୋପାଳନ ସେମାନଙ୍କର ମୁଖ୍ୟ ପେଶା ଥିଲା। ତେବେ ଭଗବାନ ଶ୍ରୀକୃଷ୍ଣ ଯେତେବେଳେ ମଥୁରାରେ ଆବିର୍ଭୂତ ହେଲେ, ସୁରସେନଙ୍କର ପୁତ୍ର ହେଲେ ବସୁଦେବ, ଏବଂ ବସୁଦେବଙ୍କର ପୁତ୍ର ଭାବରେ ଭଗବାନ ଶ୍ରୀକୃଷ୍ଣ ଆବିର୍ଭୂତ ହେଇଥିଲେ। ତେବେ ଏହି ଆବିର୍ଭାବ ପୂର୍ବରୁ ଯେତେବେଳେ ବସୁଦେବଙ୍କର ବିବାହ ହେଲା, ସେତେବେଳେ ବସୁଦେବଙ୍କର ଅନେକ ପତ୍ନୀ ଥିଲେ। ତେବେ ଯେତେବେଳେ ସେ ଦେବକୀଙ୍କୁ ବିବାହ କଲେ ବସୁଦେବ, ସେତେବେଳେ ବିବାହର ପରଦିନ ବସୁଦେବ ନିଜର ପତ୍ନୀ ଦେବକୀଙ୍କୁ ଧରି ରଥରେ ଗୃହକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ଏଇ ଦେବକୀ ସେ ଥିଲେ ମହାରାଜ ଦେବକଙ୍କର ପୁତ୍ରୀ ବା କନ୍ୟା, ଯିଏକି ଉଗ୍ରସେନଙ୍କର ଭାଇ ଥିଲେ ମହାରାଜ ଦେବକ। ସେତେବେଳେ ଉଗ୍ରସେନ ମଥୁରାରେ ରାଜ୍ୟ ଶାସନ କରୁଥିଲେ ଏବଂ ତାଙ୍କର ଭାଇ ଥିଲେ ଦେବକ, ଏ ଦେବକଙ୍କର କନ୍ୟା ଥିଲେ ଦେବକ। ତେଣୁ କଂସ ଯିଏକି ଉଗ୍ରସେନଙ୍କର ପୁତ୍ର ଥିଲା, ଯିଏକି ଆସୁରିକ ପ୍ରବୃତ୍ତି ସମ୍ପନ୍ନ ଥିଲା, ଯଦିଓ ସେ ଉଗ୍ରସେନଙ୍କର ପୁତ୍ର ଥିଲା କଂସ, କିନ୍ତୁ ସେ ଆସୁରୀ ଭାବାପନ୍ନ ହେଇଥିଲା। କାହିଁକି ନା ପ୍ରକୃତ ପକ୍ଷେ କଂସ ଉଗ୍ରସେନଙ୍କର ଔରସଜାତ ପୁତ୍ର ନଥିଲା। ଥରେ ଏକ ରାକ୍ଷସ ସେ ଉଗ୍ରସେନଙ୍କର ପତ୍ନୀ ପଦ୍ମାବତୀଙ୍କ ସହିତ ଉଗ୍ରସେନଙ୍କ ଦେଶରେ ଭ୍ରମଣ କରିଥିଲେ ଛଦ୍ମ ଦେଶରେ। ତେଣୁ ସେଇ ରାକ୍ଷସର ଅଳପରୁ ଏ କଂସ ଜାତ ହେଇଥିଲା, ସେଥିପାଇଁ ସେ ରାକ୍ଷସୀ ସ୍ୱଭାବ ସମ୍ପନ୍ନ ହେଲା। ତେଣୁ ସେ କଂସ ନିଜର ଭଗ୍ନୀ ଦେବକୀଙ୍କ ପ୍ରତି ନିଜର ସ୍ନେହ ପ୍ରଦର୍ଶନ କରିବା ପାଇଁ, ଯଦିଓ ବସୁଦେବ ରଥରେ ଆରୋହଣ କରି ଦେବକୀଙ୍କୁ ସାଙ୍ଗରେ ଧରି ଯାଉଛନ୍ତି ଏବଂ ସାରଥି ରଥ ଚଲେଇବା କଥା, କିନ୍ତୁ କଂସ ନିଜର ସ୍ନେହ ପ୍ରଦର୍ଶନ କରିବା ପାଇଁ ଦେବକୀଙ୍କ ପ୍ରତି, ଯେହେତୁ ଦେବକୀ ତାଙ୍କର ଭଗ୍ନୀ ଥିଲେ, ତେଣୁ ନିଜ ସାରଥି ସ୍ଥାନରେ କଂସ ଉପବେଶନ କରି ଅଶ୍ୱମାନଙ୍କର ରଜୁ ବା ଲଗାମକୁ ନିଜ ହାତରେ ଧରି ରଥ ଚାଳନ କରୁଛି। ତେବେ ବସୁଦେବଙ୍କର ଏପରି ଯେଉଁ ବିବାହ କରି ଗୃହକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି, ସେ ସମୟରେ ଦେବକୀଙ୍କର ପିତା ଦେବକ ସେ ତାଙ୍କୁ ଅନେକ ଉପହାର ପ୍ରଦାନ କରିଛନ୍ତି। ପ୍ରକୃତ ପକ୍ଷେ ଏଇ ଯେଉଁ ଉପହାର ବା ଆଜିକାଲି ତାକୁ କୁହାଯାଉଛି ଯେ ଯୌତୁକ, ସେତେବେଳେ ପିତାମାନେ କନ୍ୟାମାନଙ୍କ ପ୍ରତି ବତ୍ସଳ ହେଲେ, ଯେ ଦୁହିତୃ ବତ୍ସଳ, ପିତାମାନେ କନ୍ୟାମାନଙ୍କର ପ୍ରତି ଅତ୍ୟନ୍ତ ସ୍ନେହୀ ହେଇ କନ୍ୟାମାନଙ୍କୁ ଭଲ ପାଉଥିବା ହେତୁ ସେମାନେ କିଛି ଉପହାର ସ୍ୱରୂପ ଏଇ ଯୌତୁକ ପ୍ରଦାନ କରିଥାନ୍ତି କନ୍ୟାମାନେ। କିନ୍ତୁ ଆଜିକାଲି ଯେପରି ଯୌତୁକ ଦାବି କରାଯାଉଛି ସେପରି ବ୍ୟବସ୍ଥା ନଥିଲା ସେତେବେଳେ। ପିତାମାନେ ସ୍ୱଇଚ୍ଛାରେ କନ୍ୟାମାନଙ୍କୁ ଏପରି ସ୍ନେହ ପରବର୍ତ୍ତ ହେଇ ଯୌତୁକ ପ୍ରଦାନ କରୁଥିଲେ। ତେଣୁ ମା ଦେବକ ଦେବକୀଙ୍କ ପ୍ରତି ସ୍ନେହ ପରବର୍ତ୍ତ ହୋଇ ତାଙ୍କୁ ଅନେକ ଯୌତୁକରେ ଅନେକ ଉପହାର ସବୁ ପ୍ରଦାନ କରିଥିଲେ। ତେଣୁ ସୁଖଦେବ ଗୋସ୍ୱାମୀ କହୁଛନ୍ତି ଯେ ମହାରାଜ ଦେବକ ଦେବକୀଙ୍କୁ ଯେଉଁ ସବୁ ଯୌତୁକ ପ୍ରଦାନ କରିଥିଲେ ତା ଭିତରେ ଏସବୁ ଥିଲା, ଚତୁଶତ ପାରିବହନ ଗ୍ରଦାନ ହେମ ମହାଲ, ଯେ ମହାରାଜ ଦେବକ ଦେବକୀଙ୍କୁ 400 ଗଜ ବା ହାତୀ ପ୍ରଦାନ କରିଥିଲେ ଯୌତୁକ। ଏବଂ ସେ ହାତୀମାନେ ସବୁ ସ୍ୱର୍ଣ୍ଣ ମାଳା ଧାରଣ କରିଥିଲେ ହେମ ମହାଲ, ସ୍ୱର୍ଣ୍ଣର ମାଳା ସେମାନେ ସବୁ ହାତୀମାନେ ଧାରଣ କରିଥିଲେ। ତେଣୁ ଆମେ ଦେଖିବା ଯେ ସେତେବେଳେ କେତେ ଐଶ୍ୱର୍ଯ୍ୟ ଥିଲା ଯେ ହାତୀମାନଙ୍କୁ ମଧ୍ୟ ସୁନାର ମାଳା ପିନ୍ଧାଯାଉଥିଲା। 400 ଏପରି ହାତୀମାନଙ୍କୁ ସୁନାର ମାଳା ପିନ୍ଧାଇ ମହାରାଜ ଦେବକ ଯୌତୁକ ସ୍ୱରୂପ ପ୍ରଦାନ କରିଥିଲେ ଦେବକୀ ଏବଂ ବସୁଦେବ। ଏବଂ ତା ସହିତ ଅଶ୍ୱମାନ ଅୟୁତମ ସାରଧନ ଏବଂ 10,000 ଅଶ୍ୱ ବା ଘୋଡ଼ା ଯୌତୁକରେ ଦେଇଥିଲେ ମହାରାଜ ଦେବ ବସୁଦେବ ଏବଂ ରଥାରାମ ତ୍ରିଶତ ସତମ ଏବଂ 1800 ରଥ ଯୌତୁକରେ ପ୍ରଦାନ କରିଥିଲେ। ଦାସୀ ନାମ ସୁକୁମାରୀ ନାମ ଦେବତେ ସମାଲଙ୍କୃତେ, ମହାରାଜ ଦେବକ 200 কুমারী কন্যাকে দাসীর উপরে প্রদান করেছিলেন মহারাজ বসুদেবকে, এবং এই দাসী মানে কুমারী কন্যা মানে সে বিভিন্ন প্রকার স্বর্ণ অলঙ্কারে ভূষিত হয়েছে। এইপরি দুহিত্রে দেবক অপরাধা জানে দুহিত্র বৎস, এইপরি কন্যা স্নেহরে বিভোর হয়ে মহারাজ দেবক দেবকঙ্কে এইসব যৌতুক প্রদান করেছিলেন। পথি প্রগ্রহীণ কংস আভাসায় অশরীর বা, কিন্তু যেতবে বসুদেব যাওলে এইপরি প্রচেষ্ট শোভাযাত্রার যেত আরম্ভ কলে তাঁর শোভাযাত্রা সেতবে শঙ্খ ভেরি তুরি এবং দুন্দুমি নাদ শোভাযাত্রা যেত বাহার বসুদেব গ্রহ প্রত্যাবর্তন করছেন দেবগ্রহকে নিয়ে, এবং বিভিন্ন প্রকার বাদ্য সব বাজুথা, এবং দেবকী বসুদেবঙ্কর রথ যা কংস চালনা করছিলা তার চতুর্দশরে অনেক সব রথ চালি একসাথে, এবং এতে সব যৌতুক প্রদান করা যাইছিল হাতি ঘোড়া সে সব চালি থাকে, এপরি বিরাট শোভাযাত্রা চালি থাকে মথুরার রাজপথে। এবং ঠিক সেই সময় যেত শোভাযাত্রা চালি থাকে কংস তার অশ্ব মানকর লগাম হাতরে রথ চালন করে, সেই সময় অকস্মাত গোটিয়ে আকাশবাণী হল, কারণ দেবতা মানে সেমানে দেখলে যে এই কংস যে কি আসলিক প্রকৃতি সম্পন্ন এবং যে ভক্ত মানুষ কষ্ট প্রদান করছে, এপরি কংস নিহত হওয়া অতি আবশ্যক, তেমন কংসকে বধ করা ভগবান যে আবির্ভূত হবে সে কথা দেবতা মানে জানি চাল, যেহেতু ভগবান ব্রহ্মাকে সে আদেশ দিয়ে চাল, আগে তেমন দেবতা মানে ভাবিলে যে কংস যদি দেবকীঙ্ প্রতি এপরি স্নেহ প্রদর্শন করিব তাহলে ভগবান কৃষ্ণ যেতবে আবির্ভূত হবে সে তাঁর মাতৃল কংসর বধ কেবে করিপারে না, কিন্তু কংস যদি দেবকীঙ্ প্রতি শত্রুভাব পরায়ণ হব তাহলে ভগবান কৃষ্ণ অতি সহজরে কংসর বধ করিপারে, সে দুষ্টকে শিক্ষা দেওয়া তেমন দেবতা মানে এই যে ভগবান আদেশ তাকে প্রথমে আকাশবাণী মাধ্যমে কংসকে জনাইলে, তেমন আকাশবাণী কহিলা যে অক্ষম অক্ষম গর্ভ হন্তায়াম বহসে অবোধ, তেমন সে আকাশবাণী কংসকে সিধা সড়ক প্রত্যক্ষ ভাবে কুচি যে রে অবোধ, অবোধ মানে যে বুদ্ধিহীন অর্থাৎ মূর্খ, তুমি আকাশবাণী কনসেপ্ট কৌছ রে মূর্খ তু যে স্ত্রীর রথ চালনা করুছ সেই স্ত্রীর অষ্টম গর্ভ তোর মৃত্যুর কারণ হব তোতে বধ করি, তেমন এখানে আকাশবাণী কেবল গর্ভ কথা কৌছ পুত্র বা কন্যা কথা কুহযাউনি, কংসকে এইপরি দেবতা মানে ভ্রমিত করে রাখছেন, কারণ যেতবে আমি দেখিবা ভগবান কৃষ্ণঙ্কর জন্ম পরে কংস আসিছে শিশুর হত্যা করিবা পাই সেতবে সে পুত্র বদলে কন্যাকে প্রাপ্ত হয়েছে, তেমন আকাশবাণী এখানে কুছে যে গর্ভ পুত্র কন্যা কথা কিছু কুহযাউনি, তেমন কংস অবিশ্বাস যেপরি করিব না যে অষ্টম গর্ভ কেবে কন্যা হইতা, তেমন আকাশবাণী কুছি যে অষ্টম গর্ভ তোর মৃত্যুর কারণ, তেমন যেতবে কংস একথা শ্রবণ করুছি আমি দেখিবা যে আসলিক প্রকৃতি সম্পন্ন ব্যক্তি সেমানে নিজ স্বার্থ পাই সব কিছু করিপার, সেমানে সঙ্গে সঙ্গে বদলি যায় ସେମାନଙ୍କ ଉପରେ ସେଥିପାଇଁ ବିଶ୍ୱାସ କରାଯାଇ ନପାରେ। ଯେଉଁମାନେ ଆଶ୍ରିକ ପ୍ରକୃତି ସମ୍ପନ୍ନ ସେମାନେ ପ୍ରକୃତ ପକ୍ଷେ ବିଶ୍ୱାସ ଯୋଗ୍ୟ ନୁହନ୍ତି, କାରଣ ନିଜ ଯେକୌଣସି ସମୟରେ ସେମାନଙ୍କର ମନ ବଦଳି ଯାଇପାରେ ବା ନିଜର ସ୍ୱାର୍ଥ ପାଇଁ ସେମାନେ ସବୁକିଛି କରିପାରନ୍ତି। ତେଣୁ କଂସ ଯେହେତୁ ଆଶ୍ରିକ ପ୍ରକୃତି ସମ୍ପନ୍ନ ଥିଲା, ତେଣୁ କଂସ ଯିଏକି ନିଜର ଭଗ୍ନୀ ଦେବକୀଙ୍କ ପ୍ରତି ଏପରି ସ୍ନେହ ପ୍ରଦର୍ଶନ କରୁଥିଲା, ତାଙ୍କର ରଥ ଚାଳନ କରୁଥିଲା ସାରଥୀ ଭାବରେ, ବର୍ତ୍ତମାନ ସଙ୍ଗେ ସଙ୍ଗେ ସେ ବଦଳିଗଲା। କାରଣ ବର୍ତ୍ତମାନ ଯେତେବେଳେ ସେ ଆକାଶବାଣୀ ଶ୍ରବଣ କଲା ଯେ ତାର ମୃତ୍ୟୁର କାରଣ ହେଉଛି ତାର ଭଗ୍ନୀ ଦେବକୀର ଅଷ୍ଟମ ଗର୍ଭ, ତେଣୁ କଂସ ବର୍ତ୍ତମାନ ହିଂସ୍ର ହେଉଛି, କ୍ରୋଧାନ୍ୱିତ ହେଲା ନିଜର ଭଗ୍ନୀ ପ୍ରତି। କାରଣ ଏହି ଭଗ୍ନୀର ସନ୍ତାନ ତାର ବଧର କାରଣ ହେବ, ତେଣୁ କଂସ ଚିନ୍ତା କଲା ଯେ ସେ ସନ୍ତାନ ଜନ୍ମ କରିବା ପୂର୍ବରୁ ମୁଁ ଯଦି ମୋର ଭଗ୍ନୀକୁ ବଧ କରିଦିଏ ତାହେଲେ ନା ଭଗ୍ନୀ ରହିବ ନା ସନ୍ତାନ ଜନ୍ମ ହେବ, ତେଣୁ ମୋର ମୃତ୍ୟୁକୁ ମୁଁ ଏହିପରି ଭାବରେ ଏଡେଇଛି। କିନ୍ତୁ ଏହିପରି ରାକ୍ଷସମାନେ ଆଶ୍ରିକ ପ୍ରକୃତି ସମ୍ପନ୍ନ ବ୍ୟକ୍ତିମାନେ ଯୋଜନା କରିଥାନ୍ତି ନିଜର ମୃତ୍ୟୁକୁ ଏଡେଇବା, କିନ୍ତୁ ସେମାନେ ଭୁଲି ଯାଇଥାନ୍ତି ଯେ ଭଗବାନଙ୍କ ଯୋଜନା ସମ୍ମୁଖରେ ରାକ୍ଷସ ବା ଆଶ୍ରିକ ପ୍ରକୃତି ସମ୍ପନ୍ନ ବ୍ୟକ୍ତିମାନଙ୍କର ଯୋଜନା କିପରି ପଣ୍ଡ ହେଇଯାଏ। କାରଣ ଜନ୍ମ ସହିତ ମୃତ୍ୟୁ ନିଶ୍ଚିତ ହେଇଛି, ଆମର ଲେଖାଯାଇଛି ଜନ୍ମ ସହିତ ଯେ ମୃତ୍ୟୁ କେତେବେଳେ ହେବ, କେଉଁଠାରେ ହେବ, କିପରି ପରିସ୍ଥିତିରେ ହେବ, ତେଣୁ ମୃତ୍ୟୁକୁ କେହି ଏଡେଇ ଯାଇପାରିବେ ନାହିଁ। ତେଣୁ କଂସ ଯିଏକି ମୃତ୍ୟୁକୁ ଏଡେଇବା ପାଇଁ ଚାହୁଁଛି, ତେଣୁ ସେ ସଙ୍ଗେ ସଙ୍ଗେ ଯେଉଁ ଅଶ୍ୱର ଲଗାମ ବାମ ହାତରେ ଧରିଥିଲା, ବର୍ତ୍ତମାନ ଅଶ୍ୱର ଲଗାମକୁ ଛାଡ଼ିଦେଇ କଂସ ଦେବକୀଙ୍କର କେଶକୁ ଧରିଛି ବାମ ହାତରେ, ଏବଂ ଦକ୍ଷିଣ ହସ୍ତରେ କଂସ ଚାବୁକ ଧରିଥିଲା ଅଶ୍ୱମାନଙ୍କୁ ଚାଳନ କରିବା ପାଇଁ। ସେ ଚାବୁକୁ ଫିଙ୍ଗି ଦେଇ କଂସ ସଙ୍ଗେ ସଙ୍ଗେ ତାର ତରବାରି ଉତ୍ତୋଳନ କରିଥିଲେ ଦେବକୀଙ୍କୁ ହତ୍ୟା କରିବା ପାଇଁ। ତେଣୁ ଏସବୁ ଏହି ଶୋଭାଯାତ୍ରା ମଧ୍ୟରେ ଅସଂଖ୍ୟ ଜନଗହଳି ମଧ୍ୟରେ ଘଟଣା ଘଟିତ ହେଉଛି, ସମସ୍ତେ ଆଶ୍ଚର୍ଯ୍ୟଚକିତ ହୋଇ ଚାହିଁ ରହିଛନ୍ତି କଂସ ଆଡ଼କୁ, ଏବଂ ସମସ୍ତେ ଭୟଭୀତ ହୋଇଯାଇଛନ୍ତି। କଂସ ବର୍ତ୍ତମାନ ଦେବକୀଙ୍କୁ ହତ୍ୟା କରିବାକୁ ଯାଉଛି ସମସ୍ତଙ୍କ ସମ୍ମୁଖରେ, ଏ ଦୃଶ୍ୟ ଦେଖି ସବୁ ବାଜା ବନ୍ଦ ହେଇଛି, ବାଦ୍ୟ ବାଜୁଥିଲା ଶୋଭାଯାତ୍ରାରେ, ବାଦ୍ୟ ବନ୍ଦ ହୋଇଯାଇଛି, ଶୋଭାଯାତ୍ରା ଅଟକି ଯାଇଛି, ଏବଂ ସମସ୍ତଙ୍କର ଦୃଷ୍ଟି କଂସ ଆଡ଼କୁ ନିବଦ୍ଧ ହୋଇଛି। ସମସ୍ତେ ବର୍ତ୍ତମାନ ଦେଖୁଛନ୍ତି କଂସ କ'ଣ କରିବାକୁ ଯାଉଛି, ଏବଂ ସମସ୍ତେ ଭୟଭୀତ ହୋଇଛନ୍ତି କଂସର ଏପରି ବ୍ୟବହାର ଦେଖି। ତେଣୁ ଯେତେବେଳେ ବସୁଦେବ ଦେଖିଲେ ଯେ କଂସ ତାଙ୍କର ସଦ୍ୟ ବିବାହିତା ପତ୍ନୀ ଦେବକୀଙ୍କୁ ବଧ କରିବା ପାଇଁ ଉଦ୍ୟମ ହୋଇଛି, ସେତେବେଳେ ବସୁଦେବ ଭାବୁଛନ୍ତି ଯେ ପତ୍ନୀର ରକ୍ଷା କରିବା ପତିର କର୍ତ୍ତବ୍ୟ, ତେଣୁ ମୁଁ କିପରି ଭାବରେ କଂସ କବଳରୁ ମୋର ସଦ୍ୟ ବିବାହିତ ପତ୍ନୀଙ୍କୁ ରକ୍ଷା କରିବି। ତେଣୁ ବସୁଦେବ ବଡ ବିଦ୍ୱାନ ଥିଲେ, ଏବଂ ବସୁଦେବଙ୍କର ଯେତେବେଳେ ଜନ୍ମ ହୋଇଥିଲା ସେତେବେଳେ ଆକାଶରେ ଦୁନ୍ଦୁଭି ନାଦ ହୋଇଥିଲା, ଦୁନ୍ଦୁଭି ବାଜି ଉଠିଥିଲା ଆକାଶରେ, ଦେବତାମାନେ ଦୁନ୍ଦୁଭି ନାଦ କରିଥିଲେ। ତେଣୁ ବସୁଦେବଙ୍କର ମାତା ଏବଂ ସେତେବେଳେ ଦୁନ୍ଦୁଭି ନାଦ ହୋଇ ଆକାଶବାଣୀ ହୋଇଥିଲା ଯେ ବସୁଦେବଙ୍କର ପୁତ୍ର ଭାବରେ ଭଗବାନ ଜନ୍ମଗ୍ରହଣ କରିଥିଲେ। ତେଣୁ ବସୁଦେବଙ୍କର ମାତା ଏକଥା ବସୁଦେବଙ୍କୁ କହିଥିଲେ ଯେ ବସୁଦେବଙ୍କର ପୁତ୍ର ଭାବରେ ଭଗବାନ ଅବତରିତ ହେବେ। ତେଣୁ ବସୁଦେବଙ୍କର ଅନ୍ୟ ନାମ ହେଉଛି ଅନେକ ଦୁନ୍ଦୁରୀ। ତାଙ୍କର ଜନ୍ମ ସମୟରେ ଦୁନ୍ଦୁରୀ ନାଁ ଦେଇଥିବା ହେତୁ ତାଙ୍କର ନାମ ହେଉଛି ଅନେକ ଦୁନ୍ଦୁରୀ। ତେଣୁ ବସୁଦେବ ଜାଣିଥିଲେ ଯେ ଯାହା ବିଧିର ନିର୍ଦ୍ଦେଶ ତାହା ନିଶ୍ଚିତ ଭାବରେ ଘଟିତ ହେବ। ଭଗବାନ ଯେ ତାଙ୍କର ପୁତ୍ର ରୂପରେ ଅବତରିତ ହେବେ ଏହା ନିଶ୍ଚିତ। ତେଣୁ କଂସ ନିଶ୍ଚିତ ଭାବରେ ଦେବକୀଙ୍କର ବଧ କରିପାରିବ ନାହିଁ। ତେବେ ଦେବକୀଙ୍କୁ ରକ୍ଷା କରିବା ଏହା ହେଉଛି ବର୍ତ୍ତମାନ ତାଙ୍କର ପ୍ରଧାନ କର୍ତ୍ତବ୍ୟ। ତେଣୁ ବସୁଦେବ ଭୟଭୀତ ନହୋଇ ସେ ତାଙ୍କର ବୁଦ୍ଧିର ପ୍ରୟୋଗ କଲେ। ଯେହେତୁ ବସୁଦେବ ବୁଦ୍ଧିମାନ ଥିଲେ ଏବଂ ରାଜନୀତି ବିଚାରକ ଥିଲେ, ସେତେବେଳେ ବର୍ତ୍ତମାନ କୂଟନୀତିର ପ୍ରୟୋଗ କରୁଛନ୍ତି କିପରି ଭାବରେ ସେ ଦେବକୀଙ୍କର ପ୍ରାଣକୁ ରକ୍ଷା କରିବେ। ତେଣୁ କୂଟନୀତିରେ ଚାରି ପ୍ରକାର ବିଧି ଗ୍ରହଣ କରାଯାଇଥାଏ। ସାମ ଦାନ ଦଣ୍ଡ ଭେଦ, ଯେତେବେଳେ ରାଜ୍ୟରେ ବିଦ୍ରୋହ ଦେଖାଦିଏ ସେତେବେଳେ ରାଜାମାନେ ଏହି କୂଟନୀତି ପ୍ରୟୋଗ କରି ବିଦ୍ରୋହକୁ ଦମନ କରିଥାନ୍ତି। ସାମ ଦାନ ଦଣ୍ଡ ଭେଦ, ସାମ ହେଉଛି ବିଦ୍ରୋହୀ ବ୍ୟକ୍ତିମାନଙ୍କୁ ପ୍ରଶଂସା କରି ତାଙ୍କର ଗୁଣଗାନ କରି ତାଙ୍କୁ ଶାନ୍ତ କରି ବିଦ୍ରୋହ ଦମନ କରିବା ପାଇଁ ପ୍ରଥମେ ଚେଷ୍ଟା କରାଯାଏ, ବା ବିଦ୍ରୋହ ଦମିତ ହେଲେ ସେମାନେ କିପରି ଲାଭାନ୍ୱିତ ହେବେ ସେ ସମ୍ବନ୍ଧରେ ତାଙ୍କୁ ବୁଝାଯାଇଥାଏ, ତାକୁ ଦାନ କରନ୍ତି। ଏବଂ ଯଦି ସେଥିରେ ବିଦ୍ରୋହୀମାନେ ରାଜି ନ ହେଲେ ତାହେଲେ ସେମାନଙ୍କ ଭିତରେ ଭେଦ ସୃଷ୍ଟି କରାଯାଏ, ସେମାନଙ୍କୁ ଭାଗ ଭାଗ କରିବା, ତାହେଲେ ବିଦ୍ରୋହ ଶକ୍ତିହୀନ ହୋଇପାରିବ। ଯଦି ଅନେକ ଭାଗ ଭାଗ ହେଇଯିବେ, ବିଦ୍ରୋହୀ ଏକାଠି କରିବେନି, ତାହେଲେ ବିଦ୍ରୋହ ଶକ୍ତିହୀନ ହୋଇଯିବ, ତାକୁ ଭେଦ କରନ୍ତି। ଏବଂ ଶେଷରେ ଯଦି ଏହା କାର୍ଯ୍ୟକାରୀ ନ ହେଲା ଶେଷରେ ରାଜାମାନେ ଦଣ୍ଡିତ କରିଥାନ୍ତି ବିଦ୍ରୋହୀମାନେ, ଏବଂ ଏହିପରି ଭାବରେ ବିଦ୍ରୋହ ଦମନ କରିଥାନ୍ତି। ତେଣୁ ବସୁଦେବ ଏହି ଚାରୋଟି ନୀତି ମଧ୍ୟରୁ ତିନୋଟି ନୀତିର ପ୍ରୟୋଗ କଲେ କଂସ ସମସ୍ୟା। ଯଦିଓ ବସୁଦେବ ଜାଣିଥିଲେ ଯେ ସେ କଂସକୁ ଦଣ୍ଡିତ କରିପାରିବେ ନାହିଁ, କାହିଁକି ନା କଂସ ଅତ୍ୟନ୍ତ ଶକ୍ତିଶାଳୀ ଥିଲା, ତାର ଏପରି ଶକ୍ତି ଥିଲା 10,000 ହାତୀର ବଳ କଂସ ନିକଟରେ ରହିଛି, ସେଥିପାଇଁ ତାକୁ ଯୁଦ୍ଧରେ ପରାଜିତ କରିବା କାହା ପକ୍ଷରେ ସମ୍ଭବ ନଥିଲା। କଂସ ନିକଟରେ ଯେତେ ସବୁ ଅସୁରମାନେ ଆସି କଂସ ସହିତ ଯୋଗଦାନ କରିଥିଲେ, ଚାମୁର, ମୁଷ୍ଟିକ, ବକ, ପୁତନା, ଅଘାସୁର, କେସି, ଏମାନେ ସମସ୍ତେ ଅସୁରମାନେ କଂସ ଦ୍ୱାରା ପରାଜିତ ହୋଇଥିଲେ ଯୁଦ୍ଧରେ। ଯୁଦ୍ଧରେ ପରାଜିତ ହିଁ ତାର ଅଭିନନ୍ଦ ହେଇଥିଲେ କଂସ, ତେଣୁ ତା ନିକଟରେ ରହିଥିଲେ, ତାର ଆଦେଶ ପାଳନ କରୁଥିଲେ, କଂସ ଏପରି ଶକ୍ତିଶାଳୀ ଥିଲେ। ତେଣୁ ବସୁଦେବ ଜାଣିଥିଲେ ଯେ ସେ କଂସକୁ ଯୁଦ୍ଧରେ ପରାଜିତ କରିପାରିବେ ନାହିଁ ବା ତାକୁ ଦଣ୍ଡିତ କରିପାରିବେ ନାହିଁ, ତେଣୁ କଂସକୁ ସାନ୍ତ୍ୱନା ଦେବା ପାଇଁ ବା କଂସକୁ ଦେବକୀଙ୍କ ବଧରୁ ନିବୃତ୍ତ କରିବା ପାଇଁ ବସୁଦେବ ପ୍ରଥମେ ସାମ ନୀତି ଅନୁସରଣ କଲେ, ଅର୍ଥାତ୍ ସେ ପ୍ରଥମେ କଂସର ପ୍ରଶଂସା କରିବାକୁ ଆରମ୍ଭ କଲେ, ପ୍ରଶଂସା କରି ତାକୁ ସାନ୍ତ୍ୱନା ପ୍ରଦାନ କରିବାକୁ ଚାହିଁଲେ। ତେଣୁ ବସୁଦେବ କଂସକୁ କହୁଛନ୍ତି, ଶ୍ଲାଘନୀୟ ଗୁଣ ସୁରେଇ ଭଗବାନ ଭୋଗ ଦଶ, ହେ କଂସ ତୁମର ଗୁଣ ଅତ୍ୟନ୍ତ ଶ୍ଲାଘନୀୟ, ପ୍ରଶଂସନୀୟ ଗୁଣ ତୁମର ସବୁ ରହିଛି। ଯଦି ଏ କଂସ ଆସରିକ ପ୍ରକୃତି ସମ୍ପନ୍ନ, କିନ୍ତୁ ସ୍ଥାନ କାଳ ପାତ୍ର ଅନୁସାରେ ବସୁଦେବ କଂସର ଗୁଣଗାନ କରୁଛନ୍ତି, କହୁଛନ୍ତି ହେ କଂସ ତୁମର ଗୁଣ ଚତୁର୍ଦିଗରେ ପରିକୀର୍ତ୍ତିତ ହେଉଛି, ସମସ୍ତେ ତୁମର ଗୁଣଗାନ କରୁଛନ୍ତି, ଏପରିକି ମହାନ ଯୋଦ୍ଧାମାନେ ମଧ୍ୟ ତୁମର ଗୁଣଗାନ କରିଥାନ୍ତି, ତୁମେ ଏପରି ବୀର। এবং তা সহিত ভোজ যথেষ্ট ভোজ বংশর কীর্তি কু তুমি সমস্ত জগতরে পরিব্যাপ্ত করেছ তোমার কার্য দ্বারা তেমন ভোজ বংশ যথেষ্ট সকথম ভগিনী হন্যা প্রিয়ং উদ্বাহ করব তেমন এপরি জনে ব্যক্তি যে মহান বীর ভোজ বংশর গৌরব ভোজ বংশর কীর্তি এবং যার যশ মহান যোদ্ধা মানক দ্বারা পরিকীর্তিত হচ্ছে এপরি জনে মহান যোদ্ধা কিপর ভাবে নিজের ভগ্নীর হত্যা করিব পক্ষে উপযুক্ত নহে পুনে কেবল ভগ্নীর হত্যা যেকোনসি পরিস্থিতি নহে এপরিকি উদ্বাহ করব অর্থাৎ সদ্য ভগ্নীর বিবাহ হয়েছি এবং বিবাহ পর্বর সমাপ্তি ঘটিনি বিবাহ করে বর্তমান কন্যা যাচ্ছি বর সাথে নিজের শ্বশুর গৃহ ইয়ে হচ্ছে বিবাহর গোটিয়ে ভাগ রয়েছে বিবাহ কার্য সম্পন্ন পূর্ণ ভাবে তেমনি বিবাহ পর্বরে নিজের ভগ্নীর হত্যা করিবা এহা নিশ্চিত ভাবে ব্যক্তির অপদর্শন বিস্তার কেবল করিব তার যশকু কলঙ্কিত করিব পুনি কেবল ভগ্নী নুহে এবং তার বিবাহ পর্বে শুধু গোটে স্ত্রীর হত্যা কোণী বীর পক্ষের শোভনীয় নহে তেমনি বসুদেব এপরি কথা কি কংসর হৃদয়ের যে করুণার ভাব দয়ার ভাবক উদ্রেক করা চাহুচ্ছে তেমনি সে কৌশল যে হে কংস তুমি এত বড় বীর তেমনি বীর হয়ে গোটি স্ত্রীর হত্যা তুমি করা যাচ্ছ স্ত্রী কু অবলা বলে কুযায় অর্থাৎ স্ত্রী মানকর সেপরি শক্তি নথা পুরুষ মান শক্তির সম্মুখীন হওয়া তেমন স্ত্রী কু হত্যা করা শাস্ত্রের বারণ করা যাচ্ছে স্ত্রী মানকর হত্যা কু মহাপাপ বলে কুযায় কারণ সে শক্তিহীন তেমন সে সুরক্ষা আপনার দেওয়া প্রত্যেক ব্যক্তির কর্তব্য সেমানে সমাজের কিপর সুরক্ষিত হবে তা সমাজের কর্তব্য সেমানে সুরক্ষা দেব তেমন বসুদেব কুচার যে স্ত্রীর হত্যা করা কোণী বীর পক্ষের শোভনীয় নহে কোণী এক মহান যোদ্ধার হত্যা করা বীর পক্ষের শোভনীয় জন বীর আউটি বীর যুদ্ধের পরাজিত করে হত্যা করুচি তা পক্ষে শোভনীয় কিন্তু কোণী বাড়ক বৃদ্ধ স্ত্রীর হত্যা করা কোণী বীর পক্ষের শোভনীয় নয় কারণ এমন সমস্তে শক্তিহীন শক্তিহীন ব্যক্তি কু কোণী শক্তিবান ব্যক্তি যদি হত্যা করে তাহলে সেখানে তার গৌরব নয় তাকে গৌরব প্রদান করা যায় না তেমন বসুদেব কুচার যে তুমি গোটে স্ত্রীর হত্যা করা যাচ্ছ পুরো তোমার ভগ্নী সে এবং বিবাহ পর্বরে তুমি তার হত্যা করা আগব রয়েছ তুম পক্ষে ইয়ে শোভনীয় নয় তেমন একথা কহি বসুদেব কংসকু কংস মনরে আগে ভয় মধ্যে উৎপন্ন করা চাহুছেন কারণ না কংস যদি বীর হয়ে এপরি স্ত্রী হত্যা করে তাহলে এ জন্মরে ইহলোকরে তার অপদশ চতুর্দিগরে পরিব্যাপ্ত হবে লোকমানে তার নিন্দা করিবে তার যশ নষ্ট হইবে এবং পরলোকরে সে নরক যন্ত্রণা কষ্ট ভোগ করিবে দণ্ডিত হবে তেমনি একথা কে তার মানে ভয় মধ্যে উৎপন্ন করা চাহুছে কিন্তু কংস যেহেতু আসুরিক প্রবৃত্তি সম্পন্ন তা মনে ভয় উৎপন্ন করা এত সহজ নহে ତେଣୁ ପୁଣି ବସୁଦେବ ତାଙ୍କୁ କଂସକୁ ବୁଝେଇବା ପାଇଁ ସାନ୍ତ୍ୱନା ଦେବା ପାଇଁ ଚେଷ୍ଟା କରି ପୁଣି କହୁଛନ୍ତି ଯେ ମୃତ୍ୟୁ ଜନ୍ମ ବତାନ ବୀର ଦେହେନ ସହଜାୟତ ହେ ବୀର ମୃତ୍ୟୁ ଜନ୍ମ ସହିତ ଜନ୍ମ ହେଇଥାଏ ମୃତ୍ୟୁ ଜନ୍ମ ସହିତ ଆସିଥାଏ ଯେତେବେଳେ ବ୍ୟକ୍ତିର ଜନ୍ମ ହୁଏ ସେତିକି ବେଳେ ତାର ମୃତ୍ୟୁ ନିଶ୍ଚିତ ହେଇଯାଇଥାଏ ଯେ ସେ ବ୍ୟକ୍ତି କେତେ ବର୍ଷ ଜୀବିତ ରହିବ ଏବଂ କେଉଁଠାରେ କେଉଁ ପରିସ୍ଥିତି ତାର ମୃତ୍ୟୁ ହେବ ସବୁ ସେତେବେଳେ ନିଶ୍ଚିତ ହେଇଯାଏ ନିଜର କର୍ମ ଅନୁସାରେ ବ୍ୟକ୍ତିର ଜନ୍ମ ଏବଂ ମୃତ୍ୟୁ ନିଶ୍ଚିତ ହେଇଥାଏ ତେଣୁ ଅର୍ଦ୍ଧ ବା ଅର୍ଦ୍ଧ ସତାନ୍ତେ ବା ମୃତ୍ୟୁ ଏବଂ ପାଣି ନା ଧ୍ରୁବ ତେଣୁ ବ୍ୟକ୍ତିର ମୃତ୍ୟୁ ସୁନିଶ୍ଚିତ ଏ ସଂସାର ସେଥିପାଇଁ ଭଗବତ ଗୀତାରେ ମଧ୍ୟ ଭଗବାନ କୃଷ୍ଣ କହୁଛନ୍ତି ଯାହା ପ୍ରତ୍ୟେକ ଧ୍ରୁବ ମୃତ୍ୟୁ ଧ୍ରୁବ ଜନ୍ମ ମୃତ ଯାହାର ସଂସାରରେ ଜନ୍ମ ହେଉଛି ତାର ମୃତ୍ୟୁ ନିଶ୍ଚିତ ଏବଂ ଯାହାର ମୃତ୍ୟୁ ହେଉଛି ତାର ଜନ୍ମ ମଧ୍ୟ ନିଶ୍ଚିତ ତେଣୁ ବସୁଦେବ କହୁଛନ୍ତି ଯେ ହୁଏତ ବ୍ୟକ୍ତି ଆଜି ମୃତ୍ୟୁକୁ ପ୍ରାପ୍ତ ହେବ ବା ଶହେ ବର୍ଷ ପରେ ମୃତ୍ୟୁକୁ ପ୍ରାପ୍ତ ହେବ ସେଥିରେ କିଛି ପାର୍ଥକ୍ୟ ନାହିଁ ଆଜି ହଉ ବା କାଲି ହଉ ବା ଶହେ ବର୍ଷ ପରେ ହଉ ମୃତ୍ୟୁ ନିଶ୍ଚିତ ହେବ ତେଣୁ ଏହା ବ୍ୟକ୍ତି ପକ୍ଷରେ ଧ୍ରୁବ ନିଶ୍ଚିତ ସେଥିପାଇଁ ମୃତ୍ୟୁ ପ୍ରତି ଭୟଭୀତ ହିଁ ଲାଭ ତସ୍ମାନ ନା କଷ୍ଟ ଦ୍ରୋହମ ଆଶରେ କଥା ବିବାହ ତେଣୁ ଯେଉଁମାନେ ପ୍ରକୃତ ଜ୍ଞାନୀ ବା ବୀର ସେମାନେ କାହା ପ୍ରତି ଦ୍ରୋହ ଆଚରଣ କରିନଥାନ୍ତି କାହା ପ୍ରତି ଈର୍ଷା ପରାୟଣ ହେଇନଥାନ୍ତି ନିଜର ମୃତ୍ୟୁ ପାଇଁ ସେମାନେ କାହାକୁ ଦୋଷ ଦେଇନଥାନ୍ତି ଆତ୍ମନକ୍ଷମଙ୍ଗ ନିଶ୍ଚମ ଯଦୁ ବୈ ପରତୁଲ ଭୟ ତେଣୁ ଏପରି ବ୍ୟକ୍ତିମାନେ ଯେଉଁମାନେ ଆତ୍ମାର ମଙ୍ଗଳ କାମନା କରିଥାନ୍ତି ତେଣୁ ସେମାନେ ନିଜର ଆତ୍ମାର ଉନ୍ନତି ପାଇଁ ଚେଷ୍ଟା କରିଥାନ୍ତି ଶରୀରର ମୃତ୍ୟୁରେ ସେମାନେ ଭୟଭୀତ ହେଇନଥାନ୍ତି ତେଣୁ ସେମାନେ କାହା ପ୍ରତି ଈର୍ଷା ଆଚରଣ କରିନଥାନ୍ତି କିନ୍ତୁ ଯେହେତୁ କଂସ ସେ ଆସୁରିକ ପ୍ରବୃତ୍ତି ସମ୍ପନ୍ନ ବ୍ୟକ୍ତିମାନଙ୍କର ସଙ୍ଗ କରୁଥିଲା ସବୁ ସମୟରେ ତେଣୁ ଆମର ସଙ୍ଗ ଯେପରି ହେବ ଆମର ବୁଦ୍ଧି ମଧ୍ୟ ସେହିପରି ହେବ କଂସ ଏକରେ ତ ଆସୁରିକ ପ୍ରବୃତ୍ତି ସମ୍ପନ୍ନ ନିଜେ ଥିଲା ଏବଂ ହୁଏତ ବସୁଦେବଙ୍କର କଥାରେ ତାର ବୁଦ୍ଧିରେ କିଛି ପରିବର୍ତ୍ତନ ହେଇଥାନ୍ତା କିନ୍ତୁ କଂସ ଯେହେତୁ ଆସୁରିକ ପ୍ରବୃତ୍ତି ସମ୍ପନ୍ନ ବ୍ୟକ୍ତିମାନଙ୍କର ସଙ୍ଗ କରୁଥିଲା ତେଣୁ ତାର ବୁଦ୍ଧିରେ କୌଣସି ପ୍ରକାର ପରିବର୍ତ୍ତନ ହେଲା ନାହିଁ ତେଣୁ ଆମେ ଦେଖିବା ସଂସାରରେ ଆମେ ଯେପରି ବ୍ୟକ୍ତିମାନଙ୍କର ସଙ୍ଗ କରିବା ଆମର ବୁଦ୍ଧି ମଧ୍ୟ ଠିକ୍ ସେହିପରି ହେବ ଆମେ ଯଦି ଅସତ୍ସଙ୍ଗ କରିବା ଆସୁରିକ ପ୍ରବୃତ୍ତି ସମ୍ପନ୍ନ ବ୍ୟକ୍ତିମାନଙ୍କର ସଙ୍ଗ କରିବା ଆମର ବୁଦ୍ଧି ମଧ୍ୟ ଆସୁରିକ ପ୍ରବୃତ୍ତି ସମ୍ପନ୍ନ ହେବ ଅସତ ଆମେ ଯଦି ସତ୍ ଲୋକଙ୍କର ସଙ୍ଗ କରିବା ସାଧୁମାନଙ୍କର ସଙ୍ଗ କରିବା ଆମର ବୁଦ୍ଧି ସାଧୁ ବୁଦ୍ଧି ହେବ ତେଣୁ ସଙ୍ଗର ବହୁତ ବଡ ପ୍ରଭାବ ରହିଛି ଜୀବନ ଆମେ କେଉଁ ଲୋକମାନଙ୍କର ସଙ୍ଗ କରୁଛେ ସେଥିରୁ ଆମର ସ୍ୱଭାବ ଜାଣିହେବ ଜଣେ ବ୍ୟକ୍ତିର ସଙ୍ଗୀମାନଙ୍କୁ ଦେଖି ସେ ବ୍ୟକ୍ତି କେଉଁ ସ୍ୱଭାବ ରହିଛି ସେଥିରୁ ଆମେ ଜାଣିପାରିବା ତେଣୁ କଂସ ଯେହେତୁ ଆସୁରିକ ପ୍ରବୃତ୍ତି ସମ୍ପନ୍ନ ବ୍ୟକ୍ତିମାନଙ୍କର ସଙ୍ଗ କରୁଥିଲା ତେଣୁ ସେ ଆସୁରିକ ପ୍ରବୃତ୍ତି ସମ୍ପନ୍ନ ଥିଲା ତେଣୁ ବସୁଦେବ ଯେତେ ତାକୁ ବୁଝେଇଲେ ମଧ୍ୟ କଂସର ମନରେ କୌଣସି ପରିବର୍ତ୍ତନ ହେଲା ବା କଂସ ବସୁଦେବଙ୍କର ଦୃଷ୍ଟି ଦ୍ୱାରା ପ୍ରଭାବିତ ହେଲା ତେଣୁ ସେଥିପାଇଁ ଚାଣକ୍ୟ ପଣ୍ଡିତ କହିଛନ୍ତି ଯେ ତେଜ ଦୁର୍ଜନ ସଂସର୍ଗ ଭଜ ସାଧୁ ସମାଗମ ତେଣୁ ବ୍ୟକ୍ତିକୁ ସବୁ ସମୟରେ ଦୁର୍ଜନମାନଙ୍କର ଦୁଷ୍ଟ ବ୍ୟକ୍ତିମାନଙ୍କର ସଙ୍ଗ ତ୍ୟାଗ କରିବା ଉଚିତ କେବେ ହେଲେ ଦୁଷ୍ଟ ବ୍ୟକ୍ତିମାନଙ୍କର ସଙ୍ଗ କରିବା ଉଚିତ ନୁହେଁ ଯେଉଁମାନେ ଦୁଷ୍ଟ ବ୍ୟକ୍ତି ବା ଯେଉଁମାନଙ୍କର ଆଚରଣ ଦୂଷିତ ସେମାନଙ୍କର ସଂଗ୍ରହ ଅତିଶୀଘ୍ର ତ୍ୟାଗ କରିବା ଉଚିତ। ଭବ ସାଧୁ ସମାଗମ ଏବଂ ସାଧୁ ସଂଗ୍ରହ କରିବା ଉଚିତ। ସାଧୁ ସଂଘ ସାଧୁ ସଂଘ ସର୍ବଶାସ୍ତ୍ର କହେ ଲଭେ ମାତ୍ର ସାଧୁ ସଂଘେ ସର୍ବସିଦ୍ଧି ହେବ। ଲଭେ ମାତ୍ର କ୍ଷଣ ମାତ୍ର ସାଧୁ ସଂଘରେ ବ୍ୟକ୍ତି ସର୍ବସିଦ୍ଧିକୁ ପ୍ରାପ୍ତ ହେଇଥିଲେ। ସାଧୁମାନେ ଯେଉଁମାନେ ଭଗବତ ଭକ୍ତ ବୈଷ୍ଣବ କୃଷ୍ଣ ଭକ୍ତ ତେଣୁ କୁହାଯାଇଛି ଅଭିଚେ ସୁଦୂରାଚାର ଭଜନ୍ତେ ମାନ ଅନନ୍ୟ ଭାଗ ସାଧୁରେ ଏବେ ସମ୍ମାନିତ କଲେ। ଭଗବାନ କୃଷ୍ଣ କହୁଛନ୍ତି ସାଧୁ ହେଉଛି ସେହି ବ୍ୟକ୍ତି ଯେ ମୋର ଅନନ୍ୟ ଭାବରେ ଭଜନ କରୁଛି। କୃଷ୍ଣ କହୁଛନ୍ତି ତେଣୁ ସେହିପରି ସାଧୁ ବ୍ୟକ୍ତି ଅର୍ଥାତ୍ କୃଷ୍ଣ ଭକ୍ତମାନଙ୍କର ସଂଗ୍ରହ କରିବା ଉଚିତ। ସେମାନଙ୍କ ଗହଣରେ ଭଗବାନ କୃଷ୍ଣଙ୍କର କଥା ଶ୍ରବଣ କରିବା ଉଚିତ। ସେହା ହିଁ ସାଧୁ ସଂଗ୍ରହ। ତେଣୁ ଚାଣକ୍ୟ ପଣ୍ଡିତ କହୁଛନ୍ତି ଯେ ଭଜ ସାଧୁ ସମାଗମ ଏହିପରି କୃଷ୍ଣ ଭକ୍ତ ବୈଷ୍ଣବମାନଙ୍କ ସଂଘର ସଂଘ କର ଦୁର୍ଜନ ମାନଙ୍କର ସଂଘ ଅତିଶୀଘ୍ର ପରିତ୍ୟାଗ କର। ପୁଣି କହୁଛନ୍ତି କୁରୁ ପୁଣ୍ୟ ଅହୋରାତ୍ରମ ଏବଂ ସାଧୁ ସଂଘ କରି ଅହୋରାତ୍ର ଦିବାରାତ୍ରି ପୁଣ୍ୟ କାର୍ଯ୍ୟରେ ନିଜକୁ ନିୟୋଜିତ କର। ପାପ କାର୍ଯ୍ୟରେ ନିଜକୁ ଲଗାଅ ନା। ପାପ କାର୍ଯ୍ୟକୁ ପରିତ୍ୟାଗ କରି ଯେପରି ଆମେ କହୁଥିଲେ ଯେ ଚାରୋଟି ପାପ ଯାହାକୁ ମହାରାଜ ପରୀକ୍ଷିତ କଳିକୁ ସ୍ଥାନ ଦେଇଥିଲେ ଚାରୋଟି ସ୍ଥାନ ଦ୍ୱିତ କ୍ରୀଡ଼ା ଯେଉଁଠାରେ ଦ୍ୱିତ କ୍ରୀଡ଼ା ହେଉଛି ଜୁଆ ଖେଳ ହେଉଛି ଯେଉଁଠାରେ ଅବୈଧ ପୁରୁଷ ସ୍ତ୍ରୀ ଯୌନ ସମ୍ବନ୍ଧ ରହିଛି ଯେଉଁଠାରେ ମାଦକ ଦ୍ରବ୍ୟ ସେବନ ହେଉଛି ଚା ପାନ ବିଡ଼ି ସିଗାରେଟ୍ କଫି ଗୁଡ଼ାକୁ ଗଞ୍ଜେଇ ଭାଙ୍ଗ ଫିମା ଆଦି ମଦ ଆଦି ଏବଂ ଯେଉଁଠାରେ ଜୀବ ହିଂସା ହେଉଛି ଅର୍ଥାତ୍ ଯେଉଁମାନେ ମାଛ ମାଂସ ଆଦି ଭକ୍ଷଣ କରୁଛନ୍ତି ଜୀବ ହତ୍ୟା କରୁଛନ୍ତି ଏସବୁ ପାପର ସ୍ଥାନ ପାପ କାର୍ଯ୍ୟ ତାଠାରୁ ଦୂରେଇ ରହିବା ଉଚିତ ବ୍ୟକ୍ତି। ତେଣୁ ଦିବାରାତ୍ରି ପାପ କାର୍ଯ୍ୟରୁ ଦୂରେଇ ଯାଇ ପୁଣ୍ୟ କାର୍ଯ୍ୟ କରିବା ଉଚିତ ଅର୍ଥାତ୍ ଶାସ୍ତ୍ର ଉପଦେଶକୁ ପାଳନ କରିବା ଉଚିତ ଭଗବାନ କୃଷ୍ଣଙ୍କର ଉପଦେଶକୁ ପାଳନ କରିବା ଉଚିତ ଜୀବନରେ ତାହେଲେ ବ୍ୟକ୍ତି ଜୀବନରେ ସିଦ୍ଧି ପ୍ରାପ୍ତ ହେବ। ସ୍ମର ନିତ୍ୟ ଅନିତ୍ୟତା ଏବଂ ସବୁ ସମୟରେ ଏ ସଂସାର ହେଉଛି ଅନିତ୍ୟ ଅସ୍ଥାୟୀ ଏଠାରେ ଯାହା ଆମେ ସବୁ ଭୋଗ ବି ପ୍ରାପ୍ତ ହେଉଛେ ସେ ମଧ୍ୟ ଅସ୍ଥାୟୀ ତେଣୁ ସବୁ ସମୟରେ ସଂସାରର ଅନିତ୍ୟତାକୁ ସ୍ମରଣ କର। ଆମେ ଏଇ ଅନିତ୍ୟତାକୁ ଭୁଲିଯାଏ ଆମେ ଭାବୁଛେ ଆମେ ଏଇଠି ସବୁଦିନ ରହିବା ନିତ୍ୟ ନିବାସ କରିବା ସେଥିପାଇଁ ଆମେ କିପରି ଏ ଜୀବନରେ ସୁଖରେ ରହିବା ପାଇଁ ଆମେ ପ୍ରଚେଷ୍ଟା କରୁଛେ ପରିଶ୍ରମ କରୁଛେ କଠୋର ପରିଶ୍ରମ କରୁଛେ ଅର୍ଥ ଉପାର୍ଜନ କରୁଛେ କିନ୍ତୁ ଏସବୁ ମଧ୍ୟରେ କେତେବେଳେ ଯେ ମୃତ୍ୟୁ ଆସିଯିବ ଆମକୁ ଜଣାନଥିବ। ଆମକୁ ଆମର ସୁନ୍ଦର ଗୃହ ପରିବାର ଆମର ବ୍ୟାଙ୍କ ବାଲାନ୍ସ ଧନ ସମ୍ପତ୍ତି ଏସବୁ ତ୍ୟାଗ କରି ଚାଲିଯିବାକୁ ପଡିବ ଅନିଚ୍ଛା ସତ୍ତ୍ୱେ। ତେଣୁ ଏ ସଂସାର ହେଉଛି ଅନିତ୍ୟ ଏହି ଅନିତ୍ୟ ସଂସାର କଥା ସବୁ ସମୟରେ ସ୍ମରଣ କରି କିପରି ନିତ୍ୟ ସଂସାରକୁ ଆମେ ପ୍ରାପ୍ତ ହେବ ସେ ଦିବ୍ୟ ଚିନ୍ମୟ ଜଗତ ଆଧ୍ୟାତ୍ମିକ ଜଗତକୁ ପ୍ରାପ୍ତ ହେବ ଭଗବାନ କୃଷ୍ଣଙ୍କର ଧାମକୁ ପ୍ରାପ୍ତ ହେବ ଯେଉଁ ଧାମକୁ ଥରେ ଗଲେ ଏହି ଅନିତ୍ୟ ସଂସାରରେ ଆମର ପୁନର୍ଜନ୍ମ ହେବ ନା ବା ଅନିତ୍ୟ ସଂସାରର ଦୁଃଖ କଷ୍ଟ ଆମେ ଆଉ ଭୋଗ କରିବା ନା ସେଥିପାଇଁ ପ୍ରୟାସ କରିବା ଆବଶ୍ୟକ। ତେଣୁ ଚାଣକ୍ୟ ପଣ୍ଡିତ କହୁଛନ୍ତି ସ୍ମରଣ ନିତ୍ୟ ଅନିତ୍ୟତା ଆମେ ଏଇ ଅନିତ୍ୟ ସଂସାର କଥା ସ୍ମରଣ କର ତାହେଲେ ତମେ ପ୍ରୟାସ କରିବ ଏଇ ଅନିତ୍ୟ ସଂସାରର ଉର୍ଦ୍ଧ୍ୱରେ ନିତ୍ୟ ସଂସାର ବା ନିତ୍ୟ ଭଗବତ ଧାମକୁ ପ୍ରାପ୍ତ ହେବା ପାଇଁ। ତେଣୁ ବସୁଦେବ ଯେତେ ପ୍ରୟାସ କଲେ ମଧ୍ୟ କଂସର ବୁଦ୍ଧି କିଛି ପରିବର୍ତ୍ତନ ହେଉ ତେବେ ବସୁଦେବ ତଥାପି ଚେଷ୍ଟା କରୁଛନ୍ତି ଯେ ବିଭିନ୍ନ ପ୍ରକାର ସମ୍ପର୍କର ଉଦାହରଣ ଦେଇ ଯେ କଂସର କିପରି ଦେବସିଂହ ସହିତ ପାରିବାରିକ ସମ୍ପର୍କ ତେଣୁ ଏଇ ପାରିବାରିକ ସମ୍ପର୍କକୁ ଛିନ୍ନ କରିବା କଂସ ପକ୍ଷରେ ଉଚିତ ନୁହେଁ। ଏସବୁ କଥା କହି ବସୁଦେବ କଂସକୁ ବୁଝେଇବା ପାଇଁ ଚେଷ୍ଟା କରୁଛନ୍ତି, ସାନ୍ତ୍ୱନ ଦେବା ପାଇଁ ଚେଷ୍ଟା କରୁଛନ୍ତି, କିନ୍ତୁ କଂସ ଏସବୁ କଥାରେ ସେ ତାର କ୍ରୋଧ ଶାନ୍ତ ହେଇ ତେଣୁ ବର୍ତ୍ତମାନ ବସୁଦେବ ଚିନ୍ତା କରୁଛନ୍ତି ଅନ୍ୟ କୌଣସି ଉପାୟରେ କିପରି ଦେବକୀଙ୍କର ପ୍ରାଣ ରକ୍ଷା କରିବେ। ତେବେ ଆଜି ଆମର ସମୟ ହେଇଯାଇଛି, ଆଜି ଏଇଠି ଆମେ ଏ କୃଷ୍ଣ କଥାକୁ ବିଶ୍ରାମ ଦେଉଛେ, ଆମେ କାଲି ପୁଣି ଏଠାରୁ ଆରମ୍ଭ କରିବା। ହରେ କୃଷ୍ଣ। ତେବେ ଆଜିର ଏହି କାର୍ଯ୍ୟକ୍ରମ ଶେଷ ପୂର୍ବରୁ ଆମେ ମୁଁ ପୁଣି ଆପଣମାନଙ୍କୁ ଅନୁରୋଧ କରିବି 5 ମିନିଟ୍ ଆମେ ଭଗବାନଙ୍କ ନାମ କୀର୍ତ୍ତନ କରିବା, ତାପରେ ଆଜିର କାର୍ଯ୍ୟକ୍ରମ ଶେଷ ହେବ। ହରେ କୃଷ୍ଣ।